ॐ नमो भगवते वासुदेवाय, ॐ नमो भगवते वासुदेवाय। श्रीमद्भागवतम दशम स्कंद 43 अध्याय श्लोक 17। मल्लनाम असनेर नूणांग नरवरः स्त्रीणां स्मरो मूर्तिमान् गोपानां सुजनो असतां कितिभुजां शस्ता स्वपित्रोः शिशुः मृत्युर्भजपते विराड अभिदुषां तत्त्वं परं योगिनां वृष्णिनां परदेवतेति विदितो रंगगतः साग्रजः। 10-43-17 मल्लनाम असनेर सत्तर मल्लनाम असनीर नृणां नरवरः स्त्रीणां स्मरो मूर्तिमान् गोपानां सुजनो असतां कितिभुजां शास्ता स्वपित्रोः शिशुः मृत्युर्भजपते विराड विदुषां दत्तं परं योगिनां वृष्णिनां परदेवतेति विदितो रंगगतः साग्रजः। मल्लनाम असने नृणां नरवरः स्त्रीणां स्मरो मूर्तिमान् गोपानां सुजनो सतां कितिभुजां शास्ता स्वपित्रोः शिशुः मृत्योर्भजपते विराड विदुषां तत्त्वं परं योगिनां वृष्णिनां परदेवतेति विदितो रंगगतः साग्रजः। मल्लनाम असनेर नृणां नरवरः स्त्रीणां स्मरो मूर्तिमान् गोपानां सुजनो असतां कितिभुजां शास्ता स्वपित्रो शिशुः मृत्युर्भजपते विराड विदुषां तत्त्वं परं योगिनां वृष्णिनां परदेवतेति विदितो रंगगतः साग्रजः। आगे पढ़िए, ये पढ़िए बता दे। हम कल ये श्लोकटी आलोचना करथिले किंतु एक श्लोकटी जेतु संपूर्ण भाव कह जाए ना से आउथे आम पाठ कले तेनाली गत काल कही श्लोक उपर ए समुदाय 12 रस रही ये 10 रस विषय कहुई दुईट रस मिसिक रही जमी हास्य रस सख्य रस रही बात्सल रस करुण रस रही भाव समुदाय 12 रस रही भरत नाट्यशास्त्र भरत मुनि नाट्यशास्त्र वर्णना करी कि से विषय तेणु ये जो श्लोकटी बहुत गुरुत्वपूर्ण श्लोक ये श्लोकर तात्पर्य विश्वनाथ चक्र ठाकुर कहते जे ଆମେ ଏଇଟା ଥରେ ଆଲୋଚନା କରିଥିଲେ, ଏଇସବୁ ଯେଉଁ ରସ ରହିଛି ରସଟା ଆନନ୍ଦ ଦେବା କଥା, କିନ୍ତୁ ଭଗବାନଙ୍କ କଥା କାହିଁକି ଆମକୁ ଆଗ୍ରହ ଆସୁନାହିଁ। ମୁଁ ସେଦିନ ଗୋଟେ ଥର ପ୍ରଶ୍ନ ପଚାରିଥିଲି, ଗୋଟେ ରବିବାର ବୋଧେ ପଚାରିଥିଲି ନା କେଉଁ ଦିନ ଗୋଟେ, କାହିଁକି ଆନନ୍ଦ ଆସୁନାହିଁ। ଏ ତ ରସ ତଦ ରସ ଆମୃତ ତୃପ୍ତ ନାନ୍ୟତ୍ର ସାତ ଅତି କ୍ୱଚିତ ବୋଲି କୁହାଯାଏ ଭାଗବତ ରସ ଏଭଳି ଭାବରେ ରହିଛି, ତେ ରସ ଯେଉଁମାନେ ପାନ କରୁଛନ୍ତି ସେ ଆଉ ତାକୁ ଆଉ କେଉଁଟା ଭଲ ଲାଗିବ ନାହିଁ। ତାହେଲେ ଏ ଭାଗବତ ରସ ପାନ କରିବା ପାଇଁ କାହା ଆଗ୍ରହ ନାହିଁ, ଇଚ୍ଛା ଆସୁନାହିଁ, ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, କାରଣ କ'ଣ? ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି, ଏଇଟା ପିତ ଦୂଷିତ ରସ ନେଇ ମତ୍ସ୍ୟା ଟିକା ବି ସୁ ଇବ ଅତିରିକ୍ତ ଇତି ତେଇ ତବାସ ନେଇ ତତ୍ରତ୍ୟୋ ସଭୈରପି ଦୃଷ୍ଟି ଭଗବତ ସ୍ୱରୂପ ନ ଆସ୍ୱାଦତି ଇତି ତେଷୁ ରସାଭାସ ଏବ ନ ତୁ ରସ। ଭଗବାନ ଏସବୁ ଏତେ ରସ ରହିଛି, କିନ୍ତୁ ଯେଉଁମାନେ ପିତ ଦୂଷିତ ରସ ନେଇ, ଯେମିତି ଆମର ଜିହ୍ୱା ଜିହ୍ୱା ଏଭଳି ରହିଛି, ତାହାର ମଧ୍ୟ ଜିହ୍ୱା ଅତି ଲୋଭମୟ ସୁଦୂରମତୀ, ଜିହ୍ୱାର ଲାଳସା ଦେଇ ଇତ୍ୟୁତି ଧାଏ, ଶିଷ୍ଣୋଦର ପରାୟଣ କୃଷ୍ଣ ନାହିଁ ପାଏ ବୋଲି ମହାପ୍ରଭୁ କହିଛନ୍ତି। ଜିହ୍ୱାର ଲାଳସାରେ ଲୋକମାନେ କ'ଣ ଯେ କ'ଣ ନ କରୁଛନ୍ତି ତାହା କହିହେବ ନାହିଁ, ଖାଇବା ପାଇଁ କେତେ ପ୍ରକାର ସବୁ ଖାଦ୍ୟ ଗ୍ରହଣ କରୁଛନ୍ତି, ଏ ଜୁହାର ଲାଳସା ରହିଛି। ସେ ଜୁହାଟା ଜୁହାରେ ମିଠାଟା ରସ ମାନେ କ'ଣ ଯେଉଁ ଆଖୁରସ ମିଠା ଲାଗିବ, ମିଠା ଲାଗିବା କଥା, କିନ୍ତୁ ତଥାପି ଯେଉଁମାନଙ୍କର କାମଳ ରୋଗ ରହିଛି ସେମାନଙ୍କ ପାଇଁ ଏ ମିଠାଟା ସେଇଟା ପିତା ଲାଗିବ, ଆଖୁରସଟା ପିତା ଲାଗିବ। ସେହିଭଳି ଭାବରେ ଭଗବାନ ଯଦିଓ ସବୁକିଛି ରସର ରହିଛନ୍ତି, ଆଧାର ରହିଛନ୍ତି, କିନ୍ତୁ ଯେଉଁମାନେ ତେଇଶ ତେଇ କ'ଣ ସେମାନେ ତତ୍ରତ୍ୟୁ ସଭେର ବି ଦୃଷ୍ଟା ବି ସେହିଭଳି ଭାବରେ ଭଗବାନଙ୍କ ସହିତ ଯେଉଁମାନେ ଇବ ଅତିରିକ୍ତ ଇତି ତେଇଶ ତେଇ ସବାସ ନେଇ ତତ୍ରତ୍ୟୁ ସେଇ ସଭାରେ ଯେଉଁମାନେ ଅଛନ୍ତି ସେମାନଙ୍କର ଏହିଭଳି ଭାବରେ ଯେଉଁମାନଙ୍କ ରୋଗ ରହିଛି କାମଳ ରୋଗ, ସେଇଟା ଭଲ ଲାଗିଲା ନାହିଁ ଭଗବାନଙ୍କର ଏ ରସଟାକୁ, ସେମାନେ ଆସ୍ୱାଦନ କରିପାରିଲେ ନାହିଁ, ସେଇଟା ହେଉଛି ରସାଭାସ ନ ତୁ ରସ ବୋଲି କୁହାଗଲା। ସବୁକିଛି ରସ ରହିଛି ଭଗବାନ ପାଖରେ, ତେଣୁ ଏଇ ଭାଗବତ କଥା ମଧ୍ୟ ଗୋଟେ ରସ, ଏ ଭାଗବତ ରସ ଆସ୍ୱାଦନ କରିପାରୁନାହାନ୍ତି କାହିଁକି ନା ତାର କାରଣ ହେଉଛି ପିତ ରହିଛି ଆମର କ'ଣ କାମଳ ରୋଗ ଜଣ୍ଡିସ ହେଇଯାଇଛି, ସେଥିପାଇଁ ଆମକୁ ଭଲ ଲାଗୁନାହିଁ। ତେଣୁ ଜଣେ ଆଚାର୍ଯ୍ୟ ଅଛନ୍ତି ହରିଶ୍ୱରୀ ବୋଲି ଅଛନ୍ତି, ବହୁତ ସୁନ୍ଦର ସେ ଭାଷ୍ୟ ଦେଇଛନ୍ତି, ଭାଷ୍ୟ ଦେଇଛନ୍ତି, ସେଥିରେ ସେ କହୁଛନ୍ତି ବିଭିନ୍ନ ଦୃଷ୍ଟି ଦୃକ୍ ଭେଦାତ୍ ଭିନ୍ନ ଭାତିଂ ଜଗତ୍ ପ୍ରଭୁ ନ ବସ୍ତୁତ ସ୍ପଷ୍ଟ ମଭୂତ ଏତତ୍ ରଙ୍ଗ ଜନେ କ୍ଷଣାତ୍। ବିଭିନ୍ନ ଦୃଷ୍ଟୁ ଦୃକ୍ ଭେଦାତ୍, ଆମେ ଦେଖିଲେ ଦଶ ପ୍ରକାର କିଏ କେଉଁ ପ୍ରକାର ଭଗବାନଙ୍କର ଭାବରେ ଭଗବାନଙ୍କୁ ମାନେ କ'ଣ ଆସ୍ୱାଦନ କଲେ ବା ଭଗବାନଙ୍କର ଭାବ ଦେଖି ଭଗବାନ ରୂପ ଦେଖି କିଏ କେଉଁଭଳି ଭାବରେ ଭାବିଲେ, ଦଶ ପ୍ରକାର ଭାବ କଥା କୁହାଯାଇଛି। ଏ ଯେଉଁ ବିଭିନ୍ନ ଦୃଷ୍ଟି ଯୋଗ ଭେଦ, ଏ ଦୃଷ୍ଟି ଭେଦ କ'ଣ ପାଇଁ ରହିଲା ନା ଭିନ୍ନ ଭାତି ଜଗତ ପ୍ରଭୁ, ସମସ୍ତଙ୍କର ଏଇଭଳି ଭାବରେ ଭିନ୍ନ ଦୃଷ୍ଟି ରହିଛି। ନ ବସ୍ତୁ ତ ସ୍ପଷ୍ଟମ୍, କିନ୍ତୁ ପ୍ରକୃତରେ ଭଗବାନ ଏକ, କିନ୍ତୁ ସେ ଅଲଗା ଅଲଗା ଭାବରେ ଭାବିତ ମାନେ କିଏ କେଉଁଭଳି ଭାବରେ ତାଙ୍କୁ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଏଇଟା ଏଇ ଶ୍ଲୋକରେ ଏଇଟା ସ୍ପଷ୍ଟ ହୋଇଯାଇଛି। ଏତତ୍ ରଙ୍ଗ ଜନେ କ୍ଷଣାତ୍, ରଙ୍ଗଶାଳାରେ ଯେତେବେଳେ ଭଗବାନ ପ୍ରବେଶ କରୁଛନ୍ତି, ଭଗବାନ ଯଦିଓ ବହୁତ ସୁନ୍ଦର ଦେଖିବା ପାଇଁ, କିନ୍ତୁ ତଥାପି କିଏ ତାଙ୍କର ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରୁଛନ୍ତି, କିଏ ତାଙ୍କୁ ଦେଖି ଭୟ କରିଯାଉଛି, ମୃତ୍ୟୁ ଚିନ୍ତା କରୁଛି, କିଏ ଭାବୁଛି ଏମିତି ଦଣ୍ଡ ପ୍ରଦାନ କରିବେ, ଜୁଗୁପ୍ସା ନିନ୍ଦନୀୟ କାହାକୁ ଲାଗୁଛି, ଭଗବାନ ରୂପଟା ଜୁଗୁପ୍ସିତମ୍ ବିରାଟ ଅବୁଦିଷାଙ୍ଗ। ଅବୁଦିଷାଙ୍ଗ କହିଲେ ଏଗୁଡ଼ା ଜୁଗୁପ୍ସା, ଏଇଟା ହେଉଛି ବିଭତ୍ସ ରୂପ, ବିଭତ୍ସ ରସ, ନିନ୍ଦା, ସେ ନିନ୍ଦା କରୁଛନ୍ତି, ଇଏ କି ଏଭଳି ଗୋଟେ ରୂପରେ ଆସୁଛନ୍ତି, ଏ କିଏ ପିଲା ଠିକ୍ ଭାବରେ ଜାଣିନାହିଁ କେମିତି ସଭାରେ ଆସିବାକୁ ପଡ଼ିବ, ଏଭଳି ଭାବରେ ନିନ୍ଦା କରିବା ପାଇଁ ଆରମ୍ଭ କଲେ ବିରାଟ ଅଭିଦୁଷାନ୍। ଅଭିଦୁଷାନ୍ ଯେଉଁମାନେ ବିଦ୍ୱାନ ନୁହନ୍ତି, ଯେଉଁମାନେ ବିଦ୍ୱାନ ସେମାନେ ଭଗବାନଙ୍କ ରୂପକୁ ସେମାନେ ବର୍ଣ୍ଣନା କରାଯିବ କିଭଳି ଭାବରେ ଯେଉଁମାନେ ଭଗବାନ ସହିତ ଅନୁକୂଳ ଭାବରେ ଯୁକ୍ତ ତାଙ୍କର ଯେଉଁ ଭାବ ରହିଛି ସେଇଟାକୁ ବର୍ଣ୍ଣନା କରାଯିବ ଆ ପରେ ପରେ। ଏଭଳି ସେମାନେ ଚକ୍ଷୁରେ ଭଗବାନ ରୂପକୁ ଦର୍ଶନ କରୁନଥିଲେ, ପାନ କରୁଥିଲେ। ଏସବୁ ଆସିବ, ସେ ଶ୍ଳୋକଟି ଆସିବ, ଆମେ ସେତେବେଳେ କହିବା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ହଁ ଏଠି ଗୋଟେ ଆମର ଶିଶୁ ରାଧାକାନ୍ତ ସ୍ୱାମୀ ମହାରାଜ ଗୋଟେ କଥା କହୁଥିଲେ, କଥା କହୁଥିଲେ ଗୋଟେ ଗ୍ରାମରେ ଗୋଟେ ଅଛି, ମାନେ ପଶୁ ଭିତରେ କେବଳ ଗୋଟିଏ ହରିଣୀଟା ସେମାନେ ସେଠି ରହେ, ଆଉ କିଛି ପଶୁ ସେଠି ନଥାନ୍ତି। ତେଣୁ ସେ ଲୋକମାନେ ସେ ଖାଲି ଜାଣନ୍ତି ଏଇ ପଶୁମାନେ ଖାଲି ହରିଣ ହରିଣ ହିରଣ ହିରଣ ଜାଣନ୍ତି, ଆଉ କିଛି ଜାଣନ୍ତି ନାହିଁ। ଗୋଟେ ଥର ଦେଖିଲେ ଗୋଟେ ହିରଣର ପାଦ, ଛୋଟ ଛୋଟ ପାଦ ସବୁ ସେ ଚିହ୍ନ ସବୁ ଦେଖିଛି, ଗୋଟେ ବିରାଟ ବିରାଟ ପାଦ ସବୁ ପଡ଼ୁଛି। ଗୋଟେ ଦିନ ସକାଳୁ ଦେଖିଲା ବେଳକୁ ଗୋଟେ ବିରାଟ ପାଦ ସବୁ ପଡ଼ୁଛି, ଏ ସବୁ ଆଶ୍ଚର୍ଯ୍ୟ ହେଇଗଲେ, ଇଏ କ'ଣ ଏ ପାଦ କାହାର, ହିରଣ ତ ଛୋଟିଆ ପାଦ ତ ଆମର କେହି ପଶୁ ନାହାନ୍ତି, ଆଉ ଏ ପାଦ କାହାର, ମନୁଷ୍ୟର ପାଦ ତ ଇଏ ନୁହଁ, ଗାଈ ଗୋରୁ ବି ଥାଇପାରନ୍ତି, ଗାଈ ଗୋରୁ ପାଦ ଅଲଗା। ତେଣୁ ସେମାନେ ବୁଝିପାରିଲେ ନାହିଁ କ'ଣ କରାଯିବ। ତାଙ୍କ ଗ୍ରାମରେ ଜଣେ ରହିଛନ୍ତି ବିଦ୍ୱାନ ବ୍ୟକ୍ତି, ମାନେ ଅଭିଦୁଷାନ୍, କୁହାଗଲା ବିରାଟ ଅଭିଦୁଷାନ୍, ତାଙ୍କ ଗ୍ରାମରେ ସେ ବହୁତ ବୁଦ୍ଧିମାନ ବ୍ୟକ୍ତି, ତାକୁ କୁହାଯାଏ ବୁଝକଡ଼, ଲାଲ ବୁଝକଡ଼, ଇଏ ହେଉଛି କି ଭାଷା, କ'ଣ ତାକୁ କହନ୍ତି ବିହାରରେ ସେ ଭାଷା, ଭୋଜପୁରୀ, ଭୋଜପୁରୀ ଭାଷା, ଭୋଜପୁରୀ ଭାଷାଟା ଓଡ଼ିଆ ଆଉ ହିନ୍ଦୀ ମିଶାମିଶି, ଓଡ଼ିଆ ହିନ୍ଦୀ, ଆପଣ ବି ଓଡ଼ିଆ ଭୋଜପୁରୀ କହିଦେଇପାରିବେ, ବୁଝିପାରିବେ। ତେଣୁ ସେଠି କୁହାଗଲା, ତାଙ୍କୁ ପଚାରିଲେ ସବୁ, ଇଏ କିସ୍କା ପେର ହେ, ପେର କା ଚିହ୍ନ ହେ, ଚିହ୍ନ ହେ ବା ନିଶାନ ହେ, ଏସବୁ ଯଦି ପଚାରିଲେ ସିଏ ଦିମାଗ ଲଗାଇଲା, ଦିମାଗ ଲଗାଇଲେ କି ସେ କହିଲା, ଲାଲ ବୁଝକଟ ବୁଝ ଗାଏ ଆର୍ ନା ବୁଝେ କହି, ଲାଲ ବୁଝକଟ ବୁଝିଗଲା, ଆଉ କେହି ବୁଝିପାରିଲେ ନାହିଁ। କ'ଣ ସେ ବୁଝିଲା ନା, ପେର ମେ ଚକି ବାନ୍ଧ କେ ହିରଣ ଦୌଡ଼ କହି, ଚାରି ପାଦରେ ହିରଣ ହରିଣ ଚାରିଟି ଚକି ଲଗାଇକିରି ସେ ଦୌଡ଼ୁଛି। ଏବେ ଶୁଣିକିରି ସମସ୍ତେ ଭା ଭା, ବହୁତ ଆପଣ ଧନ୍ୟବାଦ, ବହୁତ ଧନ୍ୟବାଦ ଆପଣଙ୍କୁ, ବହୁତ ବୁଦ୍ଧିମାନ ଆପଣ, ଆମେ ବୁଝିପାରୁନଥିଲୁ ଏ ପଦଚିହ୍ନ କାହାର। ଏଇଭଳି ଭାବରେ ଲୋକମାନେ ଭଗବାନଙ୍କୁ ବୁଝନ୍ତି, ଲାଲ ବୁଝକଟ ବୁଝ ଗାଏ ଆର୍ ନା ବୁଝେ କୋଏ, ପାୟର ମେ ଚକି ବାନ୍ଧ କେ ହରିଣା ଦୌଡ଼େ କୋଇ। ଲାଲ ବୁଝକଟ ଭଗବାନଙ୍କ ସମ୍ବନ୍ଧୀୟ ଏଇଭଳି ଭାବରେ ସବୁ ଧାରଣା ସବୁ ରହିଛି। ଭଗବତ ଗୀତାରେ ଭଗବାନ କହିଲେ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ ଯତଦାମପି ସିଦ୍ଧାନାଂ କଶ୍ଚିନ୍ ମାଂ ବ୍ୟତି ତତ୍ତ୍ୱତଃ। ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଏ ଶ୍ଳୋକରେ ଆମର ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ଇଏ ଭାବ ଆଉ ରସ, ବିଷୟ ଏବଂ ଆଶ୍ରୟ ଦୁଇଟି ଜିନିଷ ରହିଛି। ଭଗବାନ ହେଉଛନ୍ତି ସବୁକିଛି, ସବୁ ରସର ହେଉଛନ୍ତି, ସେ ହେଉଛି ବିଷୟ, ଆମେ ହେଉଛେ ଆଶ୍ରୟ, ଆଶ୍ରୟ ତତ୍ତ୍ୱ, ରାଧାରାଣୀ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ବା ଭକ୍ତମାନେ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ଭଗବାନ ହେଉଛନ୍ତି ବିଷୟ ତତ୍ତ୍ୱ। ବିଷୟ ତତ୍ତ୍ୱ ଭଗବାନଙ୍କୁ ପ୍ରେମ କରି ଯେଉଁ ଭକ୍ତମାନେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ଆନନ୍ଦଟା ଭଗବାନ ଜାଣିପାରନ୍ତି ନାହିଁ, ଏଇଟା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ରସ ରହିଛନ୍ତି, ସେ ରସଟାକୁ ଆମେ ଯେଉଁଭଳି ଭାବରେ ଆସ୍ୱାଦନ କରୁଛେ, ଭଗବାନ ସେ ରସଟାକୁ ଆସ୍ୱାଦନ କରିପାରନ୍ତି ନାହିଁ, କାରଣ ସିଏ ହେଉଛନ୍ତି ବିଷୟ। ତେଣୁ ଭଗବାନଙ୍କର ଲୋଭ ହେଲା, ଆମର ଏଇ ମହାପ୍ରଭୁ ଆସିବେ ସେଥିପାଇଁ ତାଙ୍କ ଲୋଭ ହେବ, ସେ ଆସିବେ ଆଗାମୀ ଆମର 9 ତାରିଖରେ। ବର୍ତ୍ତମାନ ନିତ୍ୟାନନ୍ଦ ପ୍ରଭୁଙ୍କ କଥା ସରିଗଲା, ବର୍ତ୍ତମାନ ଗୌରାଙ୍ଗ ମହାପ୍ରଭୁଙ୍କ କଥା ଆସିବ, ଗୌରାଙ୍ଗ ମହାପ୍ରଭୁ ଆସିବେ, ସେ ରସ କିଭଳି, ସେ ତତ୍ତ୍ୱଟା କିଭଳି, ଶ୍ରୀ ରାଧାୟା ପ୍ରଣୟ ମହିମା କି ଦୁଃସଂବା ନୈବା, ରାଧାରାଣୀ କୃଷ୍ଣଙ୍କୁ ଭଲ ପାଇବାଟା ସେଇଟା କି କିଭଳି ଭାବରେ କିଦୃଶମା ନେବା ଏବଂ ସ୍ୱାଦ୍ୟ ହେନା ଧୂତ କିଦୃଶମା ମଧ୍ୟ ସେ ଭଗବାନଙ୍କୁ ଭଲ ପାଇ ଯେଉଁ ଆସ୍ୱାଦନ କରୁଛନ୍ତି ପ୍ରେମରସ ଆସ୍ୱାଦନ କରୁଛନ୍ତି ସେଇଟା କିଭଳି ଭାବରେ ଭଗବାନଙ୍କର ସେଇଟା ପ୍ରେମ ଭଗବାନଙ୍କ ରସ ମଧ୍ୟ ଭଗବାନଙ୍କ ଠାରୁ ସେ ପ୍ରେମଟା ଆସୁଛନ୍ତି ବା ସେ ରସଟି ପ୍ରାପ୍ତ ହେଉଛନ୍ତି ସିଏ ତେଣୁ ସେ ରସଟାକୁ ଭଗବାନ ଜାଣିପାରୁନାହାନ୍ତି କିଦୃଶମା ମଧ୍ୟ ଏବଂ ସୌଖ୍ୟ ଚାସଂ ମଦନ ଭବତ ଏଇ ଯେଉଁ ସୁଖଟା ଏ ଅନୁଭବ କରି ଭଗବାନଙ୍କ ପ୍ରେମକୁ ଅନୁଭବ କରି ଯେଉଁ ସୁଖ ସେମାନେ ପ୍ରାପ୍ତ ହେଉଛନ୍ତି ବିଶେଷ ଭାବରେ ରାଧାରାଣୀ ସେଇଟା କିଭଳି ଭାବରେ ସୌଖ୍ୟମ ଚାସଂ ମଦନ ଭବତ କିଦୃଶମା ମଧ୍ୟ ତେଣୁ ଏଇଟାକୁ ଭଗବାନ ନିଜେ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି ମହାପ୍ରଭୁ ରୂପରେ ଆସିବେ ତାଙ୍କ ବିଷୟରେ ଆମେ ବର୍ଣ୍ଣନା କରିବା ମହାପ୍ରଭୁଙ୍କ କଥା ତେଣୁ ଏହିଭଳି ଭାବରେ ଏ ବିଭିନ୍ନ ଭାବ ଅନୁସାରେ ଯାହାର କେଉଁ ଆମର ଯେଉଁ ସମ୍ବନ୍ଧ ରହିଛି କାହାର କେଉଁଭଳି ଭାବରେ ସମ୍ବନ୍ଧ ରହିଛି ସେ ଅନୁସାରେ ରସ ଆସ୍ୱାଦନ କରିବେ ସେମାନେ ରସ ଆସ୍ୱାଦନ କରିବେ ସବୁଠାରୁ ଶ୍ରେଷ୍ଠ ରସ ହେଉଛି କେଉଁଟା ମାଧୁର୍ଯ୍ୟ ରସ ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିୟା ଭାବେ ଯାହା ବ୍ରଜେତେ ପ୍ରଚାର ତେଣୁ ଏଇ ମାଧୁର୍ଯ୍ୟ ରସରେ ମଧ୍ୟ ଦୁଇ ପ୍ରକାର ରହିଛି ରସ ମାଧୁର୍ଯ୍ୟ ବା ଶୃଙ୍ଗାର ରସ ତାକୁ କୁହାଯାଏ ଦୁଇ ପ୍ରକାର ରସ ରହିଛି ଗୋଟେ ହେଉଛି ସୋକିଆ ରସ ଆଉ ଗୋଟେ ପରକିଆ ରସ ତେଣୁ ଦ୍ୱାରକାରେ ଭଗବାନଙ୍କର ଯେଉଁ 16108 ମହିଷୀମାନେ ଅଛନ୍ତି ରାଣୀମାନେ ଅଛନ୍ତି ସେମାନେ ସ୍ୱକୀୟ ମାଧୁର୍ଯ୍ୟ ରସକୁ ଆସ୍ୱାଦନ କରୁଥିଲେ କିନ୍ତୁ ବୃନ୍ଦାବନରେ ଯେଉଁ ଗୋପୀମାନେ ଏମାନେ ହେଉଛନ୍ତି ପରକିଆ ରସ ଆସ୍ୱାଦନ କରୁଥିଲେ ଏଇଟା ହେଉଛି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଏଇଟା ହେଉଛି ସବୁ ରସ ଭିତରେ ସାର ହେଉଛି ଏଇଟା ଦ୍ୱାଦଶ ରସ ଭିତରେ ଶ୍ରେଷ୍ଠ ରସ ହେଉଛି ପର ଆଦ୍ୟ ଏବ ପର ରସ ଏଇଟାକୁ ଆମର ରଘୁପତି ଉପାଧ୍ୟାୟ କହିଛନ୍ତି ମହାପ୍ରଭୁଙ୍କ ସହିତ ଆଲୋଚନା ହୋଇଛି ପଚାରିଲେ ମହାପ୍ରଭୁ ପଚାରିଲେ ତାଙ୍କୁ ଶ୍ରେଷ୍ଠ ପୁରୀ କେଉଁଟା ନା ପୁରୀ ମଧୁପୁରୀ ବରା ପୁରୀମାନଙ୍କ ଭିତରେ ଯେତେ ସବୁ ପୁରୀ ରହିଛି ଜଗନ୍ନାଥ ପୁରୀ ଇତ୍ୟାଦି ବିଭିନ୍ନ ପ୍ରକାର ପୁରୀ ସବୁ ରହିଛି ତା ଦେହରୁ ଶ୍ରେଷ୍ଠ ପୁରୀ ହେଉଛି ମଧୁପୁରୀ ବରା ମଥୁରା ପୁରୀ ହେଉଛି ଶ୍ରେଷ୍ଠ ପୁରୀ ପୁରୀ ମଧୁପୁରୀ ବରା ତାପରେ ବୟ କୈଶୋରକଂ ଧ୍ୟେୟଂ ଭଗବାନଙ୍କର ବିଭିନ୍ନ ଲୀଳା ଯେଉଁ ରହିଛି ବାଲ୍ୟଲୀଳା ପୌଗଣ୍ଡ ଲୀଳା ତାପରେ କୌମାର ଲୀଳା ପୌଗଣ୍ଡ ଲୀଳା କୈଶୋର ଲୀଳା ତେଣୁ ଏ ଲୀଳା ଭିତରେ ଶ୍ରେଷ୍ଠ ଲୀଳା ହେଉଛି ବାଲ୍ୟ କ'ଣ ଲୀଳା କୈଶୋରକଂ ଧ୍ୟେୟଂ କିଶୋର ଲୀଳାଟା ହେଉଛି ଶ୍ରେଷ୍ଠ ଲୀଳା ପୁରୀ ମଧୁପୁରୀ ବରା ତାପରେ ବୟ କୈଶୋରକଂ ଧ୍ୟେୟଂ ଏ କିଶୋର ବୟସଟା ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା ବା ତାଙ୍କର ସେଇଟା ଧ୍ୟାନ କରିବାର ଯୋଗ୍ୟ ଏବଂ ଆଦ୍ୟ ଏବଂ ପରରସ ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଆଦ୍ୟ ରସ ଏଇ ଶୃଙ୍ଗାର ରସଟା ହେଉଛି ଶ୍ରେଷ୍ଠ ରସ ଆଦ୍ୟ ଏବଂ ପରରସ ତାପରେ ଆଉ ଗୋଟେ କ'ଣ ଚାରିଟା ଜିନିଷ ରହିଛି ପୁରୀ ମଧୁପୁରୀ ବରା ଏଇଟାକୁ ସର୍ଚ୍ଚ କରିଦେଲେ ଆସିଯିବ ପୁରୀ ମଧୁପୁରୀ ବରା ମାର ସର୍ଚ୍ଚ କର ଲେଖ ପୁରୀ ପୁରୀ ମଧୁପୁରୀ ରଘୁପତି ଉପାଧ୍ୟାୟ କହିଛନ୍ତି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ତେଣୁ ଇଏ ଶ୍ରେଷ୍ଠ ରସ ଆଜି ସମସ୍ତେ ଆସ୍ୱାଦନ କରୁଛନ୍ତି ସେ ଯେଉଁମାନେ ଯେଉଁ କହିଲେ ସ୍ତ୍ରୀଣାଂ ସ୍ମର ମୂର୍ତ୍ତିମାନ ସ୍ତ୍ରୀଲୋକମାନେ ଏଇ ଯେଉଁ କନ୍ଦର୍ପ ରସକୁ ଆସ୍ୱାଦନ କରୁଥିଲେ ସେ ହେଉଛି ଶ୍ରେଷ୍ଠ ରସ ସେଇଟା ଆଉ ସବୁଠାରୁ ନିମ୍ନ ରସ କେଉଁଟା ନିଦ୍ରା ରସ ବା ନିନ୍ଦା ରସ ଯୁଗୁପ୍ସିତମ ଯୁଗୁପ୍ସିତମ ଯେଉଁ ରହିଛି ବିରାଟ ଅଭିଦୁଷାଂ ଏ ଯୁଗୁପ୍ସିତମ ଏଇଟା ନିନ୍ଦା କରୁଛନ୍ତି ଭଗବାନଙ୍କ ରୂପ ଦେଖି ସେ ନିନ୍ଦା କରୁଛନ୍ତି ଏ ନିନ୍ଦା ରସ ଏଇ ରସଟା ବେଶୀ ଶତକଡ଼ା ଅନୁସୂତ ଭାଗ ଲୋକ ଏଇଟାକୁ ଆସ୍ୱାଦନ କରନ୍ତି ନିନ୍ଦା ରସ ତେଣୁ ତା ପର ଶ୍ଳୋକରେ କୁହାଯାଉଛି 18 ଶ୍ଳୋକରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ମଧ୍ୟ କଥା କହିଛନ୍ତି ଏ ବିଷୟରେ ଯାହା ହଉ ରସବୈଷହ। ତେଣୁ ତାପରେ କୁହାଯାଉଛି ହତଂ କୁବଳୟା ପୀଡ଼ଂ ଦୃଷ୍ଟ୍ୱା ତାବପି ଦୁର୍ଜୟୋ କଂସୋ ମନସ୍ୟାପି ତଦା ଭୃଷମ ଉଦ୍ଭିଜେ ନୃପ। ତେଣୁ ଭଗବାନ ଯେତେବେଳେ ହତଂ ହେ ନୃପ କଂସ ଅଭି କୁବଳୟା ପୀଡ଼ଂ ତନ୍ନାମକଂ ଗଜଂ ହତଂ, ଯେତେବେଳେ କୁବଳା ପିଡ଼ଟି ହତ ହେଇଗଲା ମୃତ୍ୟୁବରଣ କଲା, ଶ୍ରୀକୃଷ୍ଣ ବିନାଶିତ ତଥା ଶ୍ରୀକୃଷ୍ଣ ତାଙ୍କୁ ହତ୍ୟା କରିଥିଲେ, ତୌ କହିଲେ ରାମକୃଷ୍ଣ ଅପି ଦୁର୍ଜୟୌ। ତେଣୁ କଂସ ଚିନ୍ତା କରୁଛି ଆକୁ ଆଉ ଜୟ କରି ହେବ ନାହିଁ, ଦୁର୍ଜୟୌ ଏଭଳି ଭାବରେ ତାର ଚିନ୍ତା ଆସିଲା। ତେଣୁ ତଦା ତତ୍କାଳେ ମନସି ଘୃଷଂ ଅତ୍ୟନ୍ତ ଉଦ୍ଭିଜେ, କଂସ ତାର ଭୟ ଆସିଗଲା, ଆହୁରି ଅଧିକ ବଢ଼ିଗଲା। ଭୃଷମ ଉଦ୍ଭିଜେ ଉଦ୍ବିବିଜେ, ଉଦ୍ବିଗ୍ନ ହୋଇଗଲା, ସେ ଜୟ କରି ହେବନି, ଦୁର୍ଜୟ ଏଇଭଳି ଭାବରେ ତାର ଚିନ୍ତା ଆସିଲା। ହତଂ କୁବଳା ପୀଡ଼, ତେଣୁ ଏଠି କୁହାଯାଉଛି ଯେ ବୈଷ୍ଣବ ତୋଷଣରେ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ମନସ୍ୱୀ ଏଠି କୁହାଗଲା ନା, ହତଂ କୁବଳା ପୀଡ଼ଂ ଦୁଷ୍ଟ୍ୱା ତାବପି ଦୁର୍ଜୟୋ କଂସୋ ମନସ୍ୟାପି ମନସ୍ୱୀ ମନସ୍ୟାପି କହିବାର ଉଦ୍ଦେଶ୍ୟ ହେଉଛି ଯଦିଓ ସେ ମହାସୁର ବହୁତ ପ୍ରତାପଶାଳୀ ବହୁତ ପରାକ୍ରମ ବହୁତ ବୀର ତା ଶକ୍ତି ରହିଛି, କିନ୍ତୁ ତଥାପି ସେ ମନସ୍ୟାପି ସେ ଉଦ୍ଭିଜେ ଭୃଷମ ଉଦ୍ଭିଜେ, ବହୁ ଭୀଷଣ ଭୟ ଆସିଗଲା ତା'ର ଭୃଷମ ଉଦ୍ଭିଜେ। ତେଣୁ ଏଠି ଯେଉଁ ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି ସୁଖଦେବ ଗୋସ୍ୱାମୀ ନୃପ ଇତି କାହିଁକି ସମ୍ବୋଧନ କରୁଛନ୍ତି ନା, ଜୀବ ଗୋସ୍ୱାମୀ ତାଙ୍କ ବୈଷ୍ଣବ ଦର୍ଶନୀ କହୁଛନ୍ତି ନୃପେତି କଂସସ୍ୟ ତାଦୃଶ ଉଦ୍ବେଗାତ୍ ପ୍ରହର୍ଷେଣ ସମ୍ବୋଧନ। ସୁଖଦେବ ଗୋସ୍ୱାମୀ ଆନନ୍ଦରେ କଥାଟି କହୁଛନ୍ତି, ତାର ଭୟ ଦେଖିକିରି ସୁଖଦେବ ଗୋସ୍ୱାମୀଙ୍କର ଆନନ୍ଦ ଆସୁଛି, ପ୍ରହର୍ଷେଣ ସେଥିପାଇଁ ନୃପ ଶବ୍ଦ ବ୍ୟବହାର କଲେ, ହେ ନୃପ ଇଏ କଂସ। ଆମର ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ତାହେଲେ ପ୍ରଭୁପାଦ ମହାରାଜ ଯେତେବେଳେ ପ୍ରଥମେ ଆସୁଥିଲେ, ପ୍ରଭୁପାଦ ଆମର ତାଙ୍କର ଗୁରୁଦେବଙ୍କ ଭେଟ ହୋଇଥିଲା ସେ ସମୟରେ କାଲକାଟା ଓଲଟ ଡଙ୍ଗାରେ ସରସ୍ୱତୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଆଶ୍ରମ ଥାଏ, ସେଇଠି ଥରେ ଯାଇଥିଲେ। ସେଇଠି ଆଶ୍ରମରେ ଗୋଟେ ସାପଟେ ପ୍ରବେଶ କରିଗଲା, ଯେତେବେଳେ ସାପଟେ ଆସିଲା ସବୁ ଭକ୍ତମାନେ ସବୁ ଉଦ୍ବିଗ୍ନ ହୋଇପଡ଼ିଲେ, କ'ଣ କରିବା ଏଇଭଳି ଭାବେ ଟିକେ ପାଟିତୁଣ୍ଡ ହୁଆଲା ଟିକେ ହୋଇଗଲା। ଉପରେ ଫାର୍ଷ୍ଟ ପ୍ରଥମ ମାଲାରେ ରହୁଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ ପାଟି ଶୁଣିକି ଟିକେ ବାହାରକୁ ପଳାଇ ଆସିଲେ, ବାରଣ୍ଡାକୁ ପଳାଇ ଆସି ଦେଖିଲେ ଗୋଟେ ସାପଟେ ରହିଛି, ତେଣୁ ସେ କହିଲେ କିଲ୍ ଇଟ୍, ତାକୁ ହତ୍ୟା କର ଏଇଭଳି ଭାବରେ କହିଲେ। ତେଣୁ ପ୍ରଭୁପାଦ ମହାରାଜ ନୂଆ ଯାଉଥିଲେ, ତେଣୁ ସେ ଚିନ୍ତା କଲେ ଯେ ସାଧୁ ହେଇକିରି ଏଇଭଳି ଭାବରେ କହୁଛନ୍ତି, ସାଧୁ ହେଇକିରି କହୁଛନ୍ତି ହତ୍ୟା କରିବା ପାଇଁ, ତାଙ୍କ ମନରେ ଚିନ୍ତା ଥିଲା। ତେଣୁ ତାପରେ ଯେତେବେଳେ ଏଇ ଭାଗବତମରେ ଶ୍ଳୋକଟି ଦେଖିଲେ, ସେତେବେଳେ ସେ କହିଲେ ସାଧୁ ଯାହା କରନ୍ତି ସେ ଶାସ୍ତ୍ର ଅନୁସାରେ ହିଁ କରନ୍ତି। ଏ ଶ୍ଳୋକଟି ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କୁ ସ୍ତୁତିରେ କହିଛନ୍ତି, ତଦ୍ଯଚ୍ଛ ମନୁ ଅସୁରପି ତୋୟା ହତ୍ୟା, ତଦ୍ଯଚ୍ଛ ମନୁ ଅସୁରପି ତୋୟା ହତ୍ୟା, ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା, ମୋଦତେ ସାଧୁରପି ତଜ୍ଛ ମନୁ ଅସୁରସ ହତତ୍ୱୟାଦ୍ୟ ମୋଦତେ ସାଧୁରପି ବୃଶ୍ଚିକ ସର୍ପ ହତ୍ୟା, ଲୋକାସ୍ତ ନିର୍ବିତ୍ମିତା ପ୍ରତିଜନ୍ତି ସର୍ବେ ରୂପଂ ନୃସିଂହଂ ବିବାହାୟ ଜନାସ୍ମରନ୍ତି। ତେଣୁ ଯଦି ପ୍ରହ୍ଲାଦ ମହାରାଜ ଯେତେବେଳେ ଭଗବାନଙ୍କୁ ସ୍ତୁତି କରୁଛନ୍ତି ନୃସିଂହଦେବଙ୍କୁ, ନୃସିଂହଦେବ ଚିନ୍ତା କରୁଛନ୍ତି ଯେ ମୁଁ ତୁମର ପିତାଙ୍କୁ ହତ୍ୟା କଲି, ଅନ୍ୟମାନେ ମୋତେ ନିନ୍ଦା କରିବେ, ନା ନା ପ୍ରଭୁ ଆପଣ କେହି ନିନ୍ଦା କରିବେ ନାହିଁ, ତଦ୍ଯଚ୍ଛ ମନୁ ପ୍ରଭୁ ଆପଣ ଯେଉଁ କ୍ରୋଧ ପ୍ରକାଶ କରୁଛନ୍ତି ଏ କ୍ରୋଧକୁ ପରିହାର କରନ୍ତୁ। ତେଣୁ ଯଦି ଭଗବାନ କହିବେ ମୁଁ ତୁମ ପିତାଙ୍କୁ ହତ୍ୟା କଲି, ଅନ୍ୟମାନେ ମୋତେ ନିନ୍ଦା କରିବେ, ନା ନା ପ୍ରଭୁ ମୋଦତେ ସାଧୁରପି ବୃଶ୍ଚିକ ସର୍ପ, ସାଧୁମାନେ ମଧ୍ୟ ଅନ୍ୟମାନଙ୍କ କଥା କ'ଣ କହିବା, ସାଧୁମାନେ ମଧ୍ୟ ଯେତେବେଳେ ବୃଶ୍ଚିକ ସର୍ପକୁ ଯେତେ ହତ୍ୟା କରାଯାଏ ସେମାନେ ମଧ୍ୟ ଆନନ୍ଦିତ ହୁଅନ୍ତି। ମୋ ଯଦି ସାଧୁରପି ବୃଶ୍ଚିକ ସର୍ପ ହତ୍ୟା। ତେଣୁ ପ୍ରଭୁ ଲୋକାସ୍ତ ନିର୍ବୃତ୍ତିମିତା ପ୍ରତିଜାନ୍ତି ସର୍ବେ। ପ୍ରଭୁ ଲୋକମାନେ ସମସ୍ତେ ଆନନ୍ଦରେ ଆନନ୍ଦରେ ଆନନ୍ଦ ମଗ୍ନ ହେଇଛନ୍ତି, ଆପଣଙ୍କୁ ଅପେକ୍ଷା କରିଛନ୍ତି କେବେ କେତେବେଳେ ଆପଣ ଏ କ୍ରୋଧକୁ ତ୍ୟାଗ କରିବେ। ପ୍ରଭୁ ରୂପଂ ନୃସିଂହଂ ବିବାହ ଜନା ସ୍ମରନ୍ତି। ପ୍ରଭୁ ଯେତେବେଳେ ଲୋକମାନେ ଏଇ ବିପଦ ପଡ଼ିବ, ବିବାହ ଭୟ ଯେତେବେଳେ ତାଙ୍କର ଆସିବ, ସେତେବେଳେ ସେ ଆପଣଙ୍କୁ ସ୍ମରଣ କରିବେ, ଏଇ ରୂପକୁ ସ୍ମରଣ କରିବେ। ଜୟ ନୃସିଂହ ଶ୍ରୀ ନୃସିଂହ, ଜୟ 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 ଶ୍ରୀ ନୃସିଂହ, ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁର୍ମୃତ୍ୟୁର୍ନମାମ୍ୟହଂ। ଶ୍ରୀ ନୃସିଂହ ଜୟ ନୃସିଂହ, ଜୟ 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 ଶ୍ରୀ ନୃସିଂହ, ପ୍ରହ୍ଲାଦେଶ ଜୟ ପଦ୍ମ ମୁଖ ପଦ୍ମ ଭୃଙ୍ଗ। ଏ ରୂପକୁ ସେମାନେ ସ୍ମରଣ କରିବେ, ବିବାହ ଜନା ସ୍ମରନ୍ତି। ଯେତେବେଳେ ତାଙ୍କର ବିପଦ ଆସିବ ସେତେବେଳେ ସେ ସମସ୍ତେ ଆପଣ ଏହି ରୂପକୁ ସ୍ମରଣ କରିବେ। ପ୍ରଭୁ ତେଣୁ ଆପଣ କ୍ରୋଧକୁ ପରିହାର କରନ୍ତୁ, ଅଯଚ୍ଛ ମନୁ ଅସୁର ହସ୍ତ ତ୍ୟାଦ୍ୟ। ତେଣୁ ଏଠି ଯେତେବେଳେ ଭଗବାନ କଂସର ଯେଉଁ ଭୟ ଦେଖି ଭୟ ତ ବଢ଼ିଯାଇଛି, ସୁଖଦେବ ଗୋସ୍ୱାମୀ ତାଙ୍କର ହୃଦୟର କଥା ଜାଣନ୍ତି, ସମସ୍ତଙ୍କ ହୃଦୟର କଥା ଜାଣନ୍ତି, ତେଣୁ ତାଙ୍କର ହର୍ଷ ଆସୁଛି, ଆନନ୍ଦ ହେଉଛନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି। ସେଇଥିପାଇଁ ପରିକୀତ ମହାରାଜଙ୍କୁ ନୃପ ସମ୍ବୋଧନ କରିଛନ୍ତି, ସନାତନ ଗୋସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ଏ ଜୀବ ଗୋସ୍ୱାମୀ ତାଙ୍କ ବୈଷ୍ଣବ ଗୋସ୍ୱାମୀ କହୁଛନ୍ତି, ପ୍ରହର୍ଷେଣ ସମ୍ବୋଧନମ କଂସ ତାଦୃଶ ଉଦ୍ବିଗାତ ଭୃଷମ ଉଦ୍ଭିଜ ବୋଲି କୁହାଗଲା ନା, ତାହାର ବହୁତ ଭୟ ହେଇଗଲା, ତାହାର ବହୁତ ଭୟ ହେଇଗଲା। ତେଣୁ ସୁଖଦେବ ଗୋସ୍ୱାମୀଙ୍କୁ ଆନନ୍ଦ ଆସୁଛି, ପ୍ରହର୍ଷେଣ, ତେଣୁ ସେ ଆନନ୍ଦରେ ଏଇଟାକୁ କହୁଛନ୍ତି ପରିକୀତ ମହାରାଜଙ୍କୁ, ଜୀବ ଗୋସ୍ୱାମୀ ଏଇଟାକୁ କହୁଛନ୍ତି। ତେଣୁ ଏଠି ଆମର ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ଯେ ମନସ୍ୱୀ କହିଲେ ମହାସୁରୋପୀ, ଏତେ ଶକ୍ତିଶାଳୀ ହୋଇକରି ମଧ୍ୟ ତାହାର ଭୟ ବଢ଼ିଗଲା। ଯଦ୍ବା ପୂର୍ବତଃ ଏବ ଚିନ୍ତାକୁଳପି ତଦାନିମ୍ ଅତି ଚିନ୍ତାକତରା ଭୁବୁବ। ସେ ମୂଳରୁ ଭୟ କରି ରହୁଥିଲା, ଯେତେବେଳେ ଆକାଶବାଣୀ ଶୁଣିଥିଲା ଦେବକୀ ଏବଂ ବସୁଦେବଙ୍କର ବିବାହ ସମୟରେ, ଯେତେବେଳେ ସେ ତାଙ୍କୁ ରଥରେ ନେଇକି ଯାଉଥିଲା ସେହି ସମୟରେ ଯେତେବେଳେ ଆକାଶବାଣୀ ଶୁଣିଥିଲା ସେତେବେଳେଠୁ ତାର ଭୟ ରହିଛି। କିନ୍ତୁ ଆଜି ବର୍ତ୍ତମାନ ଯେତେବେଳେ କଂସ କୃଷ୍ଣ ଯେତେବେଳେ ହତ୍ୟା କଲେ କୁବଳାପିଡ଼କୁ, ସେତେବେଳେ ତାର ଭୟ ଆହୁରି ଅଧିକ ହୋଇଗଲା। ଭୃଷମ ଉଦ୍ଭିଜେ, ତେଣୁ ତାପରେ ଶ୍ଳୋକରେ କୁହାଯାଉଛି 19 ଶ୍ଳୋକରେ, ତୌ ରେଜତୁ ରଙ୍ଗଗତୌ ମହାଭୁଜୌ ବିଚିତ୍ର ବେଶାଭରଣ ସ୍ରକମ୍ବରୌ ଯଥା ନଟା ବୁତ୍ତମ ବୁତ୍ତମ ବେଶଧାରିଣୌ ମନ କ୍ଷିପନ୍ତୌ ପ୍ରଭୟା ନିରୀକ୍ଷତାମ୍। ତାପରେ କ'ଣ ହେଲା, ଭଗବାନ ଆସିଗଲେଣି ରଙ୍ଗଶାଳାରେ ଚାଲିଆଡ଼େ ଯାଉଛନ୍ତି, ସେହି ସମୟରେ ବିଚିତ୍ର ବେଶାଭରଣ ସ୍ରକମ୍ବରୌ, ଭଗବାନ କୁବଳାପିଡ଼ ସହିତ ଯୁଦ୍ଧ କଲେ, ହେଲେ ମଧ୍ୟ ତାଙ୍କର ଯେଉଁ ଅମ୍ବର ବସ୍ତ୍ର ଯେଉଁ ଧାରଣ କରିଥିଲେ ଫୁଲମାଳ ଇତ୍ୟାଦି, ସେସବୁରେ କିଛି ଅସୁବିଧା ହେଇନି, ସେସବୁ ସୁନ୍ଦର ଭାବେ ରହିଛି, ଫୁଲମାଳ ଇତ୍ୟାଦି ସବୁ ସୁନ୍ଦର ଭାବେ ରହିଛି, ଏ ଭଗବାନ ଭଗବତା। ତେଣୁ ବିଚିତ୍ର ବେଶ, ଭଗବାନଙ୍କ ବିଚିତ୍ର ବେଶ ଯେଉଁ ବର୍ଣ୍ଣନା କରାଗଲା, ଆଉ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଇଥିଲା, ଭଗବାନ ଯେଉଁ ହାତୀ ଦାନ୍ତକୁ କାନ୍ଧରେ ପକାଇଛନ୍ତି, ତାଙ୍କର ଯେଉଁ ଶ୍ୟାମ ଅଙ୍ଗରେ ସେ ହାତୀର ଦାନ୍ତରୁ ସବୁ ରକ୍ତ ଝରିଯାଉ ଝରିକି ପଡ଼ୁଛି, ଦେହ ସାରା ତାଙ୍କର ସବୁ ରକ୍ତ ରକ୍ତାକ୍ତ ହୋଇକି ରହିଛି, ରକ୍ତ ପଡ଼ିକି ରହିଛି, ଏବଂ ତାଙ୍କର ମୁଖ ପଦ୍ମରେ ସବୁ ଶ୍ୱେଦ ବିନ୍ଦୁ ବା ଝାଳ ବିନ୍ଦୁ ରହିଛି, ଲାଗିକି ରହିଛି। ଏହିସବୁ ରୂପ, ଏହି ସୁନ୍ଦର ରୂପ, ଏ ବହୁତ ସୁନ୍ଦର ଦେଖାଯାଉ, ସୁନ୍ଦର କିମ୍ ଅସୁନ୍ଦରମ, ଜଣେ ସୁନ୍ଦର ବ୍ୟକ୍ତି ସେ ଯାହା କଲେ ମଧ୍ୟ ସେ ସୁନ୍ଦର, ଏଇଟା ଗୋଟେ କଥା ରହିଛି, ନ୍ୟାୟ ରହିଛି, ସୁନ୍ଦର କିମ୍ ଅସୁନ୍ଦରମ, ସେ ସୁନ୍ଦର ବ୍ୟକ୍ତି ତାଙ୍କର ଅସୁନ୍ଦର ଆଉ କ'ଣ ଅଛି। ତେଣୁ ଏଇ ଯେଉଁ ରୂପ ରହିଛି, ତୌ ରେଜତୁ ସେଇ ବିଚିତ୍ର ବେଶାଭରଣ ଆଭରଣ ଅନ୍ୟ ସବୁ ସବୁ କ'ଣ ସବୁ ଅଳଙ୍କାର ଇତ୍ୟାଦି ସବୁ ସେ ଧାରଣ କରିଛନ୍ତି, ଏବଂ ସ୍ରକ ଅମ୍ବରୌ ଶ୍ରକ୍ କହିଲେ ଫୁଲମାଳ, ଏବଂ ଅମ୍ବର କହିଲେ ବସ୍ତ୍ର, ଏସବୁ ସୁନ୍ଦର ରୂପ ସବୁ ରହିଛି। ଏଇଟାକୁ ଦେଖି ବିଚିତ୍ର ପରିଚ୍ଛେଦ ଅଳଙ୍କାର ମାଲ୍ୟ ବସନ ବସନ ଧାରିଣୌ ରଙ୍ଗ କତୌ, ତେଣୁ ରଙ୍ଗଭୂମି ପ୍ରାପ୍ତ ରଙ୍ଗଭୂମିରେ ଯେତେବେଳେ ଭଗବାନ ବିଚରଣ କରୁଛନ୍ତି ମହାଭୁଜୌ ଭଗବାନ, ଏଇ ଯେଉଁ ମହାପୁରୁଷ ଲକ୍ଷଣ ରହିଛି ଅଜାନୁଲମ୍ବିତ ଭୁଜୌ, ତାଙ୍କର ଭୁଜ କ'ଣ ଭୁଜଟା ତାଙ୍କର ଜାନୁ ପର୍ଯ୍ୟନ୍ତ ଲମ୍ବିକି ରହିଥିବ, ଏ ହେଉଛି ମହାପୁରୁଷର ଲକ୍ଷଣ। ତେଣୁ ସେହି ମହାଭୁଜୌ ମାନେ ଦର୍ଶକମାନେ ଯେଉଁ ଦେଖୁଛନ୍ତି ଭଗବାନଙ୍କ ଯେଉଁ ହସ୍ତ ରହିଛି ବିରାଟ ହସ୍ତ ରହିଛି ମହାଭୁଜ, ସେଇଟାକୁ ଦର୍ଶନ କରୁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ପରୀକ୍ଷିତ ମହାରାଜକୁ ସେହିଭଳି ଭାବରେ ବର୍ଣ୍ଣନା କରୁଛନ୍ତି। ମହାଭୁଜୌ ମହାଭାଉ ତୌ କହିଲେ ସେହି ଦୁଇ ଜଣ ରାମ କୃଷ୍ଣଉ, ଏମାନେ ଉତ୍ତମ ବେଶ ଧାରିଣୌ ନଟୌ, ବହୁତ ସୁନ୍ଦର ବେଶ ଧାରଣ କରିଛନ୍ତି, ନଟବର ଭଳି ନର୍ତ୍ତକ ଭଳି ରହିଛନ୍ତି ନଟୌ ନଟୌ ନଟବର ବପୁ, ଭଗବାନ ବପୁ ହେଉଛି ନଟବର ବପୁ। ତେଣୁ ଏଇ ଯେଉଁ ନଟୌ ଏ ରୂପକୁ ଦେଖି ଅଭିନେତାରୌ, ନଟୌ କହିଲେ ଅଭିନେତା ଯେମିତି ଅଭିନୟ କରନ୍ତି ସେହିଭଳି ଭାବରେ ଭଗବାନ ପ୍ରକୃତରେ ଅଭିନୟ ଭଗବାନଙ୍କ ଲୀଳା ଚାଲିଛି, ଲୀଳା ଚାଲିଛି ଭଗବାନଙ୍କର। ତେଣୁ ଯଥା କହିଲେ ଯେଉଁଭଳି ଭାବରେ ପ୍ରଭୟା ତାଙ୍କର ଯେଉଁ ସୁନ୍ଦର ଯେଉଁ ରହିଛି କ'ଣ ଶରୀରର କାନ୍ତି ରହିଛି ପ୍ରଭୟା ତାଙ୍କ ଶରୀରରୁ ଯଶ୍ୟ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି କୋଟି ସୁଶେଷ ବସୁଧାଦି ବିଭୂତି ଭିନ୍ନମ, ଯାହାଙ୍କର ପ୍ରଭାରୁ ଏଇ ସମସ୍ତ କୋଟି କୋଟି ବିଶ୍ୱବ୍ରହ୍ମାଣ୍ଡ ଆଲୋକିତ ହେଉଛନ୍ତି। ଯଶ୍ୟ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି 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 ଜଗଦଣ୍ଡ ରହିଛନ୍ତି, କୋଟି କୋଟି ସୂର୍ଯ୍ୟ କୋଟି କୋଟି ଚନ୍ଦ୍ର ରହିଛନ୍ତି ଯାହାଙ୍କ ପ୍ରଭାରୁ। ତେଣୁ ସେହି ଭଗବାନଙ୍କର ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ବର୍ଣ୍ଣନା କରାଗଲା, ସଂଜୟ କହୁଛନ୍ତି ଭଗବାନ ବିରାଟ ରୂପରେ କହୁଛନ୍ତି କ'ଣ ନା ଦିବି ସୂର୍ଯ୍ୟ ସହସ୍ରଶ ଭବେତ୍ ଯୁଗପତ ଉତ୍ଥିତା, ହଜାର ହଜାର ସହସ୍ରଶ ହଜାର ହଜାର ସୂର୍ଯ୍ୟ ଯଦି ଏକ ସମୟରେ ଉଦୟ ହେବେ ତାଙ୍କର ଯେଉଁଭଳି ଭାବେ ପ୍ରଭା ସେଇଭଳି ଭାବରେ ସେ ପ୍ରଭା ଆସୁଥିଲା ଭଗବାନ ବିରାଟ ରୂପରୁ। ତେଣୁ ଏହିସବୁ ଯେଉଁ ସ୍ୱକାନ୍ତିଆ ଯେଉଁ ରହିଛି ସୁନ୍ଦର ତାର ଯେଉଁ ତେଜ ବାହାରୁଛି ନିରୀକ୍ଷତା, ଏଇଟାକୁ ଯେଉଁ ଦର୍ଶକମାନେ ସବୁ ରହିଛନ୍ତି ଷ୍ଟାଡ଼ିୟମରେ ସେଇଟାକୁ ଦେଖୁଛନ୍ତି ରଙ୍ଗଶାଳାରେ, ନିରୀକ୍ଷତାଙ୍ଗ ଅବଲୋକ ଲୋକୟତାଙ୍ଗ ରଙ୍ଗଗତ ଜନାନାଙ୍ଗ, ରଙ୍ଗଗତ ମାନେ ଯେଉଁ ଯେଉଁମାନେ ରହିଛନ୍ତି ତା ଭିତରେ ସେମାନେ ଦେଖି ମନ କ୍ଷିପନ୍ତୌ, ତାଙ୍କର ମନ କ୍ଷିପନ୍ତୌ କ୍ଷିପନ୍ତୌ କହିଲେ ଚିତ୍ତ ଉନ୍ମାଦ ଏନ୍ତୌ ସନ୍ତୌ, ତାଙ୍କର ଉନ୍ମାଦ ଆସିଗଲା, ଏ ପ୍ରେମର ଗୋଟେ ଭାବ ଉନ୍ମାଦ, ପ୍ରେମର ବିଭିନ୍ନ ସ୍ତର ରହିଛି। ତେଣୁ ଏଇ ଉନ୍ମାଦ କ୍ଷିପନ୍ତୌ କହିଲେ ଉନ୍ମାଦ ତାଙ୍କର ଆସିଲା। ରେଜତୁ ରେଜତୁ କହିଲେ ଶୋଭିତବନ୍ତୌ, ଏଇଭଳି ଭାବରେ ଭଗବାନ ଶୋଭିତ ହେଉଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ମନ ସ୍ପୃଶନ୍ତୌ ଆଶ୍ଳିଷ୍ୟ ମନସି ଲଗ୍ନିଭିବ ତିଷ୍ଠନ୍ତ୍ୟ ବିତ୍ୟର୍ଥ, ଯେଉଁମାନେ ଦର୍ଶକମାନେ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ଅନୁକୂଳ ଭାବରେ ଭଗବାନ ସହିତ ଯେଉଁମାନେ ଯୁକ୍ତ ସେମାନେ ତାଙ୍କ ମନ ଦ୍ୱାରା ତାଙ୍କ ମନ ଦ୍ୱାରା ତାଙ୍କୁ ସ୍ପୃଶନ୍ତୁ, ତାଙ୍କୁ ଛୁଇଁବା ପାଇଁ ଚାହୁଁଛନ୍ତି, ଛୁଇଁବା ପାଇଁ ନାହିଁ ଖାଲି ଆଶ୍ଳିଷ୍ୟ ଆଲିଙ୍ଗନ କରିବା ପାଇଁ ଚାହୁଁଛନ୍ତି। ମନସି ଲଗ୍ନି ଭିବ ମନରେ ତାଙ୍କୁ ତ ସିଧାସଳଖ ଯାଇକି ତାଙ୍କୁ ଛୁଇଁପାରିବେ ନାହିଁ ବା ଆଲିଙ୍ଗନ କରିପାରିବେ ନାହିଁ, କିନ୍ତୁ ମନରେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ତେଣୁ ଶ୍ରୀଦର୍ଶନ କହୁଛନ୍ତି ଯଥା ନଟୌ ଇତି ନିର୍ଭୟତାନ ଦର୍ଶିତମ, ଯଥା ନଟୌ କହିଲେ ସୁଖଦେବ ଗୋସ୍ୱାମୀଙ୍କର ଭାବ ହେଉଛି ଏ ନିର୍ଭୟତା, ଭଗବାନ କ'ଣ ଭୟ ଆସିବ, ଏତେ ସବୁ ଶତ୍ରୁ ରହିଛନ୍ତି, କଂସ କେତେ ପ୍ରକାର ପ୍ଲାନ୍ କରିଥିଲା, ଅକ୍ରୁର ଯେତେବେଳେ ଯାଇଥିଲେ ପ୍ରଥମେ ସେ କଥା କହିଥିଲେ ଯାହା ଶୁଣିକରି କୃଷ୍ଣ ବଳରାମ ହସିଥିଲେ, ଏତେ ଅଷ୍ଟମଲ୍ଲ ରହିଛନ୍ତି କେତେ କ'ଣ ସବୁ ରହିଛନ୍ତି ରାଜା ତାଙ୍କ ରାଜ୍ୟରେ ଶତ୍ରୁ ରାଜ୍ୟରେ ଭଗବାନ ବୁଲୁଛନ୍ତି ବିଚରଣ କରୁଛନ୍ତି। ନିର୍ଭୟତା ନଟୌ ଶବ୍ଦ ବ୍ୟବହାର କରାଯାଇଛି, କ'ଣ ଭଗବାନ କେଉଁଠୁ ଭୟ ଆସିବ, ନିର୍ଭୟତା ସିଏ ଯାହାଙ୍କର ଶରଣରେ ଗଲେ ଜଣେ ନିର୍ଭୟ ହେଇଛି। ମଦ୍ ଭୟାତ୍ ବାତ୍ ବାତ୍ ଓୟଂ ସୂର୍ଯ୍ୟସ୍ତପତି ମଦ୍ ଭୟାତ୍ ବର୍ଷତିନ୍ଦ୍ରୋ ଧହତି ଅଗ୍ନି ମୃତ୍ୟୁଶ୍ଚରତି ମଦ୍ ଭୟାତ୍, ଯାହାଙ୍କର ଭୟରେ ସମସ୍ତେ ଭୟଭୀତ ଏମିତିକି ମୃତ୍ୟୁ ମଧ୍ୟ ଭୟଭୀତ ହୁଅନ୍ତି, ଆଉ ତାଙ୍କର କ'ଣ ଭୟ ଆସିବ, ତେଣୁ ନଟୁ ଶବ୍ଦର ଅର୍ଥ ଶ୍ରୀଧୋସ୍ୱାମୀ କହୁଛନ୍ତି ନିର୍ଭୟତା, ତାଙ୍କର ତାଙ୍କର ଯେଉଁ ନିର୍ଭୟତା ହେଲେ ଅନ୍ୟମାନେ ମଧ୍ୟ ନିର୍ଭୟ ହେଇଯିବେ। ଭଗବାନ ଯଦି ଭୟ କରିବେ ଅନ୍ୟମାନେ କ'ଣ ନିର୍ଭୟ ହେଇପାରିବେ? ଭଗବାନ ଯଦି ନିର୍ଭୟ ହେଇଗଲେ ତାହେଲେ ତାଙ୍କର ଭକ୍ତମାନେ ମଧ୍ୟ ନିର୍ଭୟ ହେଇଯିବେ। ଆଉ ଭଗବାନ ଯଦି ଭୟ କରିବେ ତାଙ୍କ ଶରଣ ଯିଏ ଆସିବେ ସେ କ'ଣ ନିର୍ଭୟତା ହେଇପାରିବ? ତେଣୁ ଜୀବ ଗୋସ୍ୱାମୀ ଏଠି ତାଙ୍କ ବୈଷ୍ଣବ ଦର୍ଶନରେ କହୁଛନ୍ତି ମହାଯୁଦ୍ଧେ ତେଷାମ, ହଁ ଏଠି ସେ କହିଛନ୍ତି ବୈଷ୍ଣବ ଦର୍ଶନରେ ଜୀବ ଗୋସ୍ୱାମୀ କହିଛନ୍ତି ମହାଯୁଦ୍ଧେ, ଯେଉଁ ଯୁଦ୍ଧ ହେଲା ନା କାହା ସହିତ, ଯେଉଁ କୁବୁଡ଼ା ପିଢ଼ ସହିତ, କୁବୁଡ଼ା ପିଢ଼ ବଦ୍ଧ ହେଇଛି ନା, ଶୀର୍ଷକ ହେଉଛି କୁବୁଡ଼ା ପିଢ଼ ବଦ୍ଧ, ତେଣୁ ତା ସହିତ ଯୁଦ୍ଧ ହେଲା, ଭଗବାନ କେତେ କ'ଣ ତାର ଘୁରିଲେ ସବୁ କଲେ, କେତେ କ'ଣ କଲେ, ଏବଂ ହାତୀ କ'ଣ କଲା, ତାଙ୍କୁ ଛୁଣ୍ଡରେ ବାନ୍ଧି ପକାଇଲା, ଦୁଇ ଥର ବାନ୍ଧି ପକାଇଛି, ଏଭଳି ଭାବରେ ତାଙ୍କ ପଛରେ ଗୋଡ଼ୁ ଭଗବାନ ମଧ୍ୟ ଧାଉଁଥିଲେ, କିମ୍ବା ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ୁଥିଲେ, ଏଭଳି ଭାବରେ ଯୁଦ୍ଧ ହେଇଥିଲା ଭଗବାନଙ୍କ ସହିତ, ଭଗବାନ ଏବଂ କୁବୁଡ଼ା ପିଢ଼ ସହିତ। କିନ୍ତୁ ତାଙ୍କର ମାଳା ଯେଉଁ ସବୁ ରହିଛି ଅମ୍ଳାନତ୍ୱା, ତାଙ୍କର ମାଳା ମଧ୍ୟ ଟିକିଏ ଏପଟ ସେପଟ ହେଇନାହିଁ, ଗୋଟିଏ ଫୁଲ ମଧ୍ୟ ଛିଣ୍ଡି ନାହିଁ। ଏଇଟା ହେଉଛି କୌଶଳ ବିଶେଷ ବ୍ୟଞ୍ଜିତ, ଏ ଭଗବାନଙ୍କର କୌଶଳ, କୌଶଳ ବିଶେଷ। ତେଣୁ ଏଠି ମାଲା କଥା କୁହାଯାଇଛି ନା, ଉଣେଇଶରେ କୁହାଗଲାନି, ତୋ ରେଜତୁ ରଙ୍ଗତୁ ମହାବୁଜୁ ବିଚିତ୍ର ବେଶ ଭରଣ ସକ୍ ଅମ୍ବରଉ, ସକ୍ କହିଲେ ମାଳା କଥା କୁହାଯାଇଛି, ବିଚିତ୍ର ସକ୍, ଏଥିରେ କୌଣସି ସକ୍ ନଷ୍ଟ ହୋଇଯାଏ ନାହିଁ, ସୁନ୍ଦର ରହିଛି ମାଳାଟେ, ସୁନ୍ଦର ଭାବେ ରହିଛି, ଇଏ ଭଗବାନଙ୍କର କୌଶଳ ବିଶେଷ, ଭଗବାନ କୌଶଳ, ଏଇଟା ଭଗବାନ କୌଶଳ। ତାପରେ ଆଉ ଗୋଟେ କଥା ହେଉଛି, ଆମର ଜୀବ ଗୋସ୍ୱାମୀ କହୁଛନ୍ତି ଏକସ୍ୟ ନାନାତ୍ୱ ପ୍ରକାଶ ମାତ୍ରେଣ ତୁ କାଳଭେଦେ ଦୃଷ୍ଟାନ୍ତ। ଯଦିଓ ଏଠି କୁହାଗଲା ଭଗବାନ ଗୋଟିଏ ବସ୍ତ୍ର ଧାରଣ କରିଛନ୍ତି, ଗୋଟିଏ ବସ୍ତ୍ର ପିନ୍ଧିଛନ୍ତି, କିନ୍ତୁ ଯେଉଁ ରେଜତୁ ଶବ୍ଦ ବ୍ୟବହାର କରାଗଲା ବହୁତ ସେ ସୁନ୍ଦର ଦେଖାଯାଉଛନ୍ତି। ଜୀବ ଗୋସ୍ୱାମୀ କହୁଛନ୍ତି ଗୋଟିଏ ବସ୍ତ୍ର ହେଲେ ମଧ୍ୟ ନାନାତ୍ୱ ପ୍ରକାଶ ମାତ୍ରେଣ, ସେ କେତେବେଳେ କେଉଁଭଳି ଭାବେ ରଙ୍ଗରେ ପ୍ରକାଶ ପାଉଥିଲେ, ବିଭିନ୍ନ ରଙ୍ଗରେ ପ୍ରକାଶ ହେଉଥିଲା ତାଙ୍କର ସେଇ ଯେଉଁ ବସ୍ତ୍ର ରହିଛି। ତେଣୁ ତା ପର ଶ୍ଳୋକରେ କୁହାଯାଉଛି, ଚଉଦ ନମ୍ବର 20 ନମ୍ବର ଶ୍ଳୋକରେ ନିରୀକ୍ଷତା ଉତ୍ତମ ପୁରୁଷ ଜନା ମଞ୍ଚ ସ୍ଥିତା ନାଗର ରାଷ୍ଟ୍ର କା ନୃପ ପ୍ରହର୍ଷ ବେଗୋତ୍କଳିତେ କ୍ଷଣାନନା ପପୂର୍ଣ୍ଣ ତୃପ୍ତା ନନୈ ସଦାନନମ୍। ଯେତେବେଳେ କୁହାଯାଉଛି ଯେ ହେ ନୃପ ମଞ୍ଚସ୍ଥିତା, ମଞ୍ଚରେ ଯେଉଁମାନେ ସବୁ ଅଛନ୍ତି, ହଜାର ହଜାର ଦର୍ଶକମାନେ ସବୁ ରହିଛନ୍ତି, ମଞ୍ଚେ ଉପବିଷ୍ଟା ନାଗର ରାଷ୍ଟ୍ରକା, ମଥୁରା ନଗରରୁ ସେମାନେ ଆସିଛନ୍ତି ଆଉ ଅନ୍ୟାନ୍ୟ ସବୁ ବିଭିନ୍ନ ସ୍ଥାନରୁ ସବୁ ଯାଇଛନ୍ତି। ନାଗରା କହିଲେ ପୌରା, ରାଷ୍ଟ୍ରକା ଜାନପଦାସ୍ତ ସର୍ଭେ, ଯେମିତି ବୁର୍ଲାରୁ ଏଠି ଆସିଛନ୍ତି, ସମ୍ବଲପୁର ସବୁ ଆସିଛନ୍ତି, ସେଇଭଳି ମଥୁରା ମଥୁରା ପାଖାପାଖି ସବୁ ରହିଛି, ବ୍ରଜମଣ୍ଡଳରୁ ସବୁ ଆସିଛନ୍ତି, ଗୋପମାନେ ଆସିଛନ୍ତି, ଅନ୍ୟମାନେ ସବୁ ବିଭିନ୍ନ ସବୁ ଆସିଛନ୍ତି। ନାଗର ରାଷ୍ଟ୍ରକା ଏମାନେ ସବୁ ଜନା, ଏମାନେ ସବୁ ଉତ୍ତମ ପୁରୁଷ, ଏଇ ଦୁଇ ଜଣ କୃଷ୍ଣ ଏବଂ ବଳରାମ ପୁରୁଷୋତ୍ତମ ତୋ, ସେ ରାମକୃଷ୍ଣଙ୍କୁ ନିରୀକ୍ଷ, ତାଙ୍କୁ ଦେଖୁଛନ୍ତି, ଭଗବାନ ତାଙ୍କ ପାଖ ତାଙ୍କ ନିକଟବର୍ତ୍ତୀ ହେଇକି ଯାଉଛନ୍ତି, କୃଷ୍ଣ ବଳରାମ ଦୁଇ ଜଣ ଯାଉଛନ୍ତି, ନିର୍ଭୟରେ ଯାଉଛନ୍ତି, ଭଗବାନ ମତ ଗଜି ରୂପରେ ଗଜ ଚାଲିରେ ଚାଲୁଛନ୍ତି, ବହୁତ ସୁନ୍ଦର ଚାଲି ଭଗବାନଙ୍କର ଯାଉଛନ୍ତି। ତାଙ୍କୁ ନିରୀକ୍ଷ, ତାଙ୍କୁ ଦେଖିକିରି ଦେଖିକିରି କ'ଣ ହେଉଛି, ପ୍ରହର୍ଷ ବେଗୋତ୍କଳିତ କ୍ଷଣାନନା, ତାଙ୍କୁ ଦେଖିବା ଦ୍ୱାରା କ'ଣ ହେଉଛି ନା, ପ୍ରହର୍ଷ ବେଗେନ ଉତ୍କଳିତାନି ଉଜ୍ଜନ କ'ଣ ଉଜ୍ଜମ୍ବିତାନି ଇକ୍ଷଣାନି ଆନନାନି ଚ ଜୟସାନ୍ତି ତଥା ସନ୍ତ। ତାଙ୍କ ଚକ୍ଷୁରେ ଇକ୍ଷଣାନି, ଚକ୍ଷୁରେ ଆଉ ପଲକ ପଡ଼ିଲା ନାହିଁ, ଚକ୍ଷୁ ଅନିମିଷା ହୋଇଗଲା, ଦେବତାମାନଙ୍କ ଚକ୍ଷୁରେ ପଲକ ପଡ଼େ ନାହିଁ। ଆଜି ସେଇ ଯେଉଁ ମଞ୍ଚରେ ବସିଛନ୍ତି, ଦର୍ଶକମାନେ ରହିଛନ୍ତି, ଭଗବାନ ରୂପ ଦେଖି
ପ୍ରହର୍ଷ ବେଗୋ ଏତେ ଆନନ୍ଦ ତାଙ୍କର ଆସୁଛି, ଉତ୍କଳିତ କ୍ଷୀଣାନନା, ତାଙ୍କର ଚକ୍ଷୁରେ ପଲକ ଆଉ ପଡ଼ୁନାହିଁ, ଚକ୍ଷୁ ବିସ୍ଫାରିତ ହୋଇଯାଇଛି। ଭଗବାନ ରୂପ ଦେଖି ଏକି ରୂପ, ଚକ୍ଷୁ ବିସ୍ଫାରିତ ହୋଇଯାଉଛି। ନାଇଁ ନାଇଁ, ନିଜ ନିଜ ନେତ୍ରରେ ତଦାନନଂ ସେ ଭଗବାନଙ୍କର ରୂପକୁ ମୁଖକୁ ତୟୋ ରାମକୃଷ୍ଣ ମୁଖଂ ପପୁହୁ, ଚକ୍ଷୁ ମାଧ୍ୟମରେ ଭଗବାନ ରୂପକୁ ପାନ କରୁଛନ୍ତି ସେମାନେ। ପପୁହୁ କହିଲେ ପାନ କରୁଛନ୍ତି। ଦଦୃଶୀ ଦଦୃଶୀ ଇତ୍ୟର୍ଥ ପରନ୍ତୁ, କିନ୍ତୁ ଇଏ ପାନ କଲେ ମଧ୍ୟ ନ ତୃପ୍ତା ନ ତୃପ୍ତି ହୋଇପାରୁନାହାନ୍ତି। ଯେତେ ପାନ କଲେ ଆହୁରି ଅଧିକରୁ ଅଧିକ ପାନ କରିବା ପାଇଁ ଚାହୁଁଛନ୍ତି। ପୁନଃ ପୁନଃ ଦର୍ଶନେପି ନିରାକାଂକ୍ଷା ନ ବବୁ, ସେ ଯୁଆଡ଼େ ଯାଉଛନ୍ତି ମୁହଁକୁ ବୁଲାଉଛନ୍ତି, ଏମାନେ ସବୁ ମୁହଁକୁ ବୁଲେଇ ବୁଲେଇ ଦେଖୁଛନ୍ତି, ତାଙ୍କର ରୂପକୁ ଦେଖୁଛନ୍ତି। ଯେତେ ରୂପ ଦେଖିଲେ ମଧ୍ୟ ସେ ତୃପ୍ତି ହୋଇପାରୁନାହାନ୍ତି, ଏତେ ସୁନ୍ଦର ରୂପ ଖାଲି ଦେଖୁନାହାନ୍ତି। ମୁଁ କହିଦେଲି ଦେଖିବା ପାଲା, କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପପଉ, ସେ ପାନ କରୁଛନ୍ତି, ଚକ୍ଷୁ ମାଧ୍ୟମରେ ପାନ କରୁଛନ୍ତି ସେ ରୂପକୁ, ଚକ୍ଷୁ ମାଧ୍ୟମରେ ପାନ କରୁଛନ୍ତି ଏତେ ସୁନ୍ଦର ରୂପ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ପ୍ରହର୍ଷ ବେଗେନ ସୂର୍ଯ୍ୟୋଦୟ ଶୀଘ୍ରଣେବ ଉତ୍କଳିତାନି ବିକଶିତାନି ଇକ୍ଷଣାନି ଆନନାନି ଚ କମଳାନି ଜେସାଙ୍କେ, ଯେମିତି ସୂର୍ଯ୍ୟ ଉଦୟ ହୋଇଗଲେ ଯେଉଁ ରହିଛନ୍ତି କମଳ ସବୁ ରହିଛନ୍ତି, ପଦ୍ମ ସବୁ ରହିଛନ୍ତି, ସେ ପ୍ରସ୍ଫୁଟିତ ହୋଇଯାଆନ୍ତି, ସୂର୍ଯ୍ୟଙ୍କ ଉଦୟରେ ପ୍ରସ୍ଫୁଟିତ ହୋଇଯାଆନ୍ତି, ଆନନ୍ଦ ତାଙ୍କର ବଢ଼ିଯାଏ ପଦ୍ମର। ସେହିଭଳି ଭାବରେ ତଦା ଆନନ ମାଧୁର୍ଯ୍ୟଂ ପପୁ, ତେଣୁ ଭଗବାନଙ୍କର ଯେଉଁ ମୁଖ ମାଧୁର୍ଯ୍ୟ ରହିଛି, ମୁଖ ମାଧୁରୀ ରୂପ ଏ ଭଗବାନଙ୍କ ରୂପ ମାଧୁରୀ, ବିଶେଷ ଭାବରେ ମୁଖକୁ ମୁଖ ସୌନ୍ଦର୍ଯ୍ୟକୁ ସେମାନେ ଦର୍ଶନ କରୁନାହାନ୍ତି, ସେମାନେ ପାନ କରୁଛନ୍ତି, ଚକ୍ଷୁ ମାଧ୍ୟମରେ ପାନ କରୁଛନ୍ତି ଏଭଳି ରୂପ ଭଗବାନଙ୍କର। ତେଣୁ ଏଠି କୁହାଯାଉଛି 20 ଶ୍ଳୋକରେ ଶ୍ରୀଦର୍ଶନୀ କହୁଛନ୍ତି ତୟୋର୍ ଆନନଂ ପପୁ ପରଂ ନ ତୃପ୍ତା, ଭଗବାନଙ୍କ ମୁଖ ସୌନ୍ଦର୍ଯ୍ୟକୁ ପାନ କରିକି ମଧ୍ୟ ସେମାନେ ତୃପ୍ତ ହୋଇପାରୁନାହାନ୍ତି, ଆହୁରି ଦେଖିବା ପାଇଁ ଚାହୁଁଛନ୍ତି, ଆହୁରି ଦେଖିବା ପାଇଁ ଚାହୁଁଛନ୍ତି, ଆହୁରି ଦେଖିବା ପାଇଁ ଚାହୁଁଛନ୍ତି। ନିରାକାକ୍ଷ୍ୟାଂ ନ ବାବୁ, ହଁ ଦେଖିଦେଲି ତ ଆଉ ଠିକ୍ ଅଛି ଆଉ ଦେଖ, ନା ନା ଆହୁରି ଦେଖିବା ପାଇଁ ଚାହୁଁଛନ୍ତି, ସବୁବେଳ ପାଇଁ ଦେଖିବା ପାଇଁ ଚାହୁଁଛନ୍ତି, ଏଇଭଳି ଭାବେ ତାଙ୍କର ଭାବ ଆସୁଛି। ସନାତନ ଗୋସ୍ୱାମୀ କହୁଛନ୍ତି ଉତ୍ତମ ପୁରୁଷ ଇତି ଅଖିଳ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ବୈଦଗ୍ଧ୍ୟାଧିକ ସୂଚିତମ୍। ଉତ୍ତମ ପୁରୁଷ ଶବ୍ଦର ଅର୍ଥ ହେଉଛି ସବୁକିଛି ସୌନ୍ଦର୍ଯ୍ୟ, ସବୁକିଛି ମାଧୁର୍ଯ୍ୟ, ସବୁକିଛି ବୈଦଗ୍ଧ୍ୟ, ଏସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ବୈଦଗ୍ଧ୍ୟ, ବୈଦଗ୍ଧ୍ୟଟା କ'ଣ ହେବ ଦକ୍ଷତା, ଏସବୁ ସୂଚିତମ୍। ତେଣୁ ମଞ୍ଚସ୍ଥିତା ଇତି ନିରୀକ୍ଷଣ ସମ୍ୟକତ୍ୱମ୍, ମଞ୍ଚସ୍ଥିତା କହିଲେ ଭଗବାନ ସେଇପଟେ ଯାଉଛନ୍ତି, ତାଙ୍କ ନିକଟବର୍ତ୍ତୀ ଦେଖୁଛନ୍ତି, ସେମାନେ ଦେଖୁଛନ୍ତି। ତେଣୁ ନାଗରହା ପୌରାହା କହିଲେ ରାଷ୍ଟ୍ରକା ସ ଜାନପଦା ଲୋକା, ସହରରୁ ଆସିଛନ୍ତି, ଗ୍ରାମରୁ ମଧ୍ୟ ଆସିଛନ୍ତି, ସମସ୍ତେ ଆସିଛନ୍ତି। ସର୍ବପି ଇତ୍ୟର୍ଥ, ସମସ୍ତେ ଦେଖୁଛନ୍ତି ଭଗବାନ ରୂପକୁ ଦେଖୁଛନ୍ତି। ଇତି ସର୍ବେଷାମ୍ ଏବା ବିଶେଷଣ ତାଦୃଶତ୍ୱ ସମ୍ପତ୍ତି, ସମସ୍ତଙ୍କୁ ଏଇ ସମ୍ପତ୍ତି ପ୍ରାପ୍ତ ହୋଇଛନ୍ତି, ଭଗବାନ ରୂପକୁ ଦର୍ଶନ କରୁଛନ୍ତି ସେମାନେ। ଯୁବକ ସ୍ୱୟଂ କହୁଛନ୍ତି ଯେହେତୁ ପ୍ରତିକୂଳ ଜ୍ଞାନ ବ୍ୟତିରିକ୍ତ ତେସୁ ତେ ସାଧାରଣ ବି ପରମ ପ୍ରେମେବ ଜାତ କିମୁତ ଅସାଧାରଣ ଇତ୍ୟାହ, ଯେଉଁମାନେ ଭଗବାନଙ୍କ ସହିତ ପ୍ରତିକୂଳ ଭାବରେ ସମ୍ବନ୍ଧିତ ସେମାନଙ୍କୁ ଛାଡ଼ି ଦେଇକରି ଯେଉଁମାନେ ସାଧାରଣ ବ୍ୟକ୍ତିମାନେ ମଧ୍ୟ ଭଗବାନ ବିଷୟରେ ଭକ୍ତି ଯାହାଙ୍କର ନାହିଁ ସେମାନେ ମଧ୍ୟ ତାଙ୍କର ଏହି ଅବସ୍ଥା ହେଲା, ଆଉ ଯେଉଁମାନେ ଶ୍ରେଷ୍ଠ ଭକ୍ତ ତାଙ୍କ କଥା କ'ଣ କହିବା ଆଉ ତାଙ୍କର। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଭଗବାନଙ୍କ ରୂପ ଯେତେବେଳେ ଦେଖୁଛନ୍ତି ଗୋପୀମାନେ ସେମାନେ କହୁଛନ୍ତି କ'ଣ କ'ଣ କହୁଛନ୍ତି, ହଁ ତା ପୂର୍ବରୁ କ'ଣ ଅଛି ସେଇଟା, ତା ପୂର୍ବରୁ ଗୋଟେ କଥା ରହିଛି ଭଗବାନଙ୍କର ମାଧୁର୍ଯ୍ୟାମୃତ ଏଭଳି ରହିଛି, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ମାଧୁର୍ଯ୍ୟାମୃତ ସେ ଭଗବାନଙ୍କ ମାଧୁର୍ଯ୍ୟାମୃତ ଏଭଳି ଯେ ଯେଉଁମାନେ କ'ଣ ଯେଉଁମାନେ ଏଠି ନାହିଁ କୃଷ୍ଣ ମାଧୁର୍ଯ୍ୟର ଏକ ସ୍ୱାଭାବିକ ବଳ, କୃଷ୍ଣ ଆଦି ନର ନାରୀ କର ଏ ଚଞ୍ଚଳ, ଶ୍ରବଣେ ଦର୍ଶନେ ଆକ ସଏ ସର୍ବମନ, ଆପ୍ନା ସ୍ୱାଦିତେ କୃଷ୍ଣ କରେ ନ ଯତନ, ଏ ମାଧୁର୍ଯ୍ୟାମୃତ ସଦା ଜେଇ ପାନ କରେ, ତୃଷ୍ଣା ଶାନ୍ତି ନହିଁ ତୃଷ୍ଣା ବାଡ଼େ ନିରନ୍ତରେ, ଅତୃପ୍ତ ହୈୟା କରେ ବିଧିର ନିନ୍ଦନ, ଅବିଦଗ୍ଧ ବିଧି ଭଲ ନା ଜାନେ ସୁଜନ, କୋଟି ନେତ୍ର ନାହିଁ ଦିଲ ସବେ ଦିଲ ଦୁଇ, ତାହା ତିନି ମିଶ କୃଷ୍ଣ କି ଦେଖିବି ମୁଇଁ। ଅତୃପ୍ତ ହୁଅନ୍ତି, ବିଧିକୁ ନିନ୍ଦନ କରନ୍ତି, ଆଜି ସେଇ ଅବସ୍ଥା ସାଧାରଣ ବ୍ୟକ୍ତିମାନଙ୍କର ହେଇଛି, ଅନ୍ୟ ଅସାଧାରଣ କଥା କ'ଣ କହିବା। ତେଣୁ ଏଇ ଆମେ ସେଦିନ କହିଥିଲୁ କୃଷ୍ଣ କରୁଣାମୂର୍ତ୍ତିରେ ବିଲ୍ୱମଙ୍ଗଳ ଠାକୁର ଏଇଟାକୁ ରଚନା କରିଛନ୍ତି, ଯେତେବେଳେ ସନାତନ ଗୋସ୍ୱାମୀଙ୍କୁ ମହାପ୍ରଭୁ ଭଗବାନଙ୍କ ବିଷୟରେ ଶିକ୍ଷା ଦେଉଛନ୍ତି, ସନାତନ ଶିକ୍ଷା, ତାହାଦ୍ୱାରା ଭଗବାନଙ୍କ ରୂପ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ଏଇ କୃଷ୍ଣ କରୁଣାମୂର୍ତ୍ତି ବିଲ୍ୱମଙ୍ଗଳ ଠାକୁରଙ୍କର କୃଷ୍ଣ କରୁଣାମୂର୍ତ୍ତିରୁ ଉଦ୍ଧାର କରିଛନ୍ତି। ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 21 ଅଧ୍ୟାୟ ଶ୍ଳୋକ 136। ମଧୁରଂ ମଧୁରଂ ବପୁରସ ବିଭୋର୍, ମଧୁରଂ ମଧୁରଂ ବଦନଂ ମଧୁରଂ, ମଧୁଗନ୍ଧି ମୃଦୁ ସ୍ମିତ ଏତହୋ, ମଧୁରଂ 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 ମଧୁରଂ। ଏ ମଧୁରୀ ରହିଛି ଏଇଟା। ତେଣୁ 21 ନମ୍ବର ଶ୍ଳୋକ କୁହାଯାଉଛି, ହଁ, ଯେଉଁ ତାଙ୍କର ଯେଉଁ ଉତ୍କଳିତମ ଯେଉଁ ହେଇଯାଇଛି ଚକ୍ଷୁ, ଏଇଭଳି ଭାବରେ ଚକ୍ଷୁରେ ପଲକ ପଡ଼ୁନାହିଁ, ତାଙ୍କର ଭାବ କିଭଳି ଭାବରେ, ବର ଶ୍ଳୋକ 2 କହୁଛନ୍ତି 21-22 ଶ୍ଳୋକରେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ପିବନ୍ତମ ଇବ ଚକ୍ଷୁର୍ଭ୍ୟାମ ଲିହନ୍ତ ଇବ ଜିହୋୟା, ଜିଘ୍ରନ୍ତ ଇବ ନାସାଭ୍ୟାମ ଶ୍ଳିଷ୍ୟନ୍ତ ଇବ ବାହୁବି, ଉଚ୍ଚୁ ପରସ୍ପରଂ ତୈବୈ ଯଥା ଦୃଷ୍ଟଂ ଯଥା ସୁଦଂ ତଦ୍ରୂପ ଗୁଣ ମାଧୁର୍ଯ୍ୟ ପ୍ରାଗର୍ଭ୍ୟ ସ୍ମାରିତା ଇବ। ପିବନ୍ତମ ଇବ ଚକ୍ଷୁର୍ଭ୍ୟାମ, ସେଇଟା କହିଲେ କିନ୍ତୁ ତଥାପି ଶୁକଦେବ ଗୋସ୍ୱାମୀ ମଧ୍ୟ ସନ୍ତୁଷ୍ଟ ହେଉନାହାନ୍ତି, ସେ ମଧ୍ୟ ତାକୁ ଆଉଥରେ ପୁଣି କହୁଛନ୍ତି, ବିସ୍ତାର କରି କହୁଛନ୍ତି। ଖାଲି ଖାଲି ଚକ୍ଷୁ କଥା କୁହାଯାଇଥିଲା, ଆଉ ସବୁ ଇନ୍ଦ୍ରିୟମାନଙ୍କ କଥା ମଧ୍ୟ କୁହାଯାଉଛି। ତେଣୁ ପିବନ୍ତ ଇବ ଚକ୍ଷୁର୍ଭ୍ୟାମ, ଭଗବାନ କେତେ ଦର୍ଶନ କରୁଛନ୍ତି। ଏ ଧ୍ରୁବ ମହାରାଜ ସେ କଥା କହିଥିଲେ ତାଙ୍କ ସ୍ତୁତିରେ, ସପ୍ତମ ସ୍କନ୍ଦ ଏ ଚତୁର୍ଥ ସ୍କନ୍ଦ 9 ଅଧ୍ୟାୟରେ ଏ ସ୍ତୁତିଟି ଅଛନ୍ତି। ଯେତେବେଳେ ଭଗବାନ ଦର୍ଶନ କଲେ ସେତେବେଳେ ତାଙ୍କର ଏଇ ମନର ଭାବ ଆସିଛି ଏଇଟା, ଯୋ ଅନ୍ତ ପ୍ରବିଶ୍ୟ ମମ ବାଚ ମିମମ ପ୍ରସୁପ୍ତାମ ସଞ୍ଜୀବୟତି ଅକ୍ଷର ଶକ୍ତି ଧର ସୁଧାମ୍ନା ଅନ୍ୟାଞ୍ଚ ହସ୍ତଚରଣ ଶ୍ରବଣ ତ୍ୱଗାଧୀନ ପ୍ରାଣାନ୍ ନମ ଭଗବତେ ପୁରୁଷାୟ ତୁଭ୍ୟମ। ସେ ଧ୍ରୁବ ମହାରାଜ ସେ ନିଜେ ସେଟାକୁ ରିଏଲାଇଜେସନ୍ କଲେ, ଭଗବାନଙ୍କର ଅନୁଭୂତି ପୂର୍ବର ଘଟଣା, ପୂର୍ବର କଥା ଏବଂ ପରର କଥା ନିଜେ ସେଟା ଅନୁଭୂତି କଲେ, ଏଇ ତଫାତ୍ ଜାଣିପାରିଲେ ସେ। ତା ପୂର୍ବରୁ ଆମେ ଯେଉଁ ଭଗବାନଙ୍କ ଅନୁଭୂତି କରୁନାହାନ୍ତି, ଆମର ଇନ୍ଦ୍ରିୟମାନେ ଯଦିଓ କାର୍ଯ୍ୟ କରୁଛନ୍ତି କିନ୍ତୁ ସେଇଟା ସୁପ୍ତ ଭଳି ରହିଛି। ଯେଉଁ ଅନ୍ତଃପ୍ରବିଶ ମମ ବାଚ ମିମମ ପ୍ରସୁପ୍ତାମ, ଏସବୁ ଆମର ଇନ୍ଦ୍ରିୟମାନେ ସବୁ ପ୍ରସୁପ୍ତ ହୋଇକି ରହିଛନ୍ତି, ଖାଲି ଶୋଇକି ନାହାନ୍ତି, ପ୍ରସୁପ୍ତ ପ୍ରକୃଷ୍ଟ ରୂପେଣ ଶୋଇକି ରହିଛନ୍ତି ଆମର ଇନ୍ଦ୍ରିୟମାନେ। କିନ୍ତୁ ଭଗବାନ ଯେତେବେଳେ ପ୍ରବେଶ କରୁଛନ୍ତି ସେମାନେ ଜାଗ୍ରତ ହୋଇଯାଉଛନ୍ତି। ଯେଉଁ ଅନ୍ତଃପ୍ରବିଷ୍ଟା ମମ ବାଚ ମିମମ ପ୍ରସୁପ୍ତା ସଞ୍ଜୀବୟତି, ସେମାନେ ଜୀବନ ପ୍ରାପ୍ତ ହେଉଛନ୍ତି। ଅକ୍ଷୟ ଶକ୍ତି ଧର ସଦାମନା, ଭଗବାନଙ୍କ ଏତେ ଶକ୍ତି ରହିଛି, ତେଣୁ ଏଠି ସେହିଭଳି ଭାବରେ ସେମାନେ ପିବନ୍ତ ଇବ ଚକ୍ଷୁ ଅଭ୍ୟାମ, ଚକ୍ଷୁ ମାଧ୍ୟମରେ ତେବେ ହି କହିଲେ କିଏ, ତେବେ ହି କହିଲେ କିଏ, ଯେଉଁ ନାଗର ରାଷ୍ଟ୍ରକା ମଥୁରାବାସୀମାନେ ବାହାରୁ ଯେଉଁମାନେ ଆସନ୍ତି ସମସ୍ତେ ଜନା, ତେଣୁ ଚକ୍ଷୁର୍ଭ୍ୟାଂ ପିବନ୍ତ, ପ୍ରଥମ ହେଉଛି ତାଙ୍କୁ ଚକ୍ଷୁରେ ଆନନ୍ଦ ପ୍ରାପ୍ତ ହେଉଛି, ଚକ୍ଷୁ ଦ୍ୱାରା ଭଗବାନ ରୂପ ଦେଖୁଛନ୍ତି ପ୍ରଥମେ, ତେଣୁ ଚକ୍ଷୁ ଶବ୍ଦ ବ୍ୟବହାର କରା। ଚକ୍ଷୁର୍ଭ୍ୟାଂ ପିବନ୍ତ, ଚକ୍ଷୁ ମାଧ୍ୟମରେ ସେ ଦର୍ଶନ କରୁନାହାନ୍ତି, ପାନ କରୁଛନ୍ତି ଭଗବାନ ରୂପକୁ, ପାନ କରୁଛନ୍ତି। ଚକ୍ଷୁର୍ଭ୍ୟାଂ ପିବନ୍ତ ତୟୋ ସୌନ୍ଦର୍ଯ୍ୟ ପାନ କରବନ୍ତ, ସେଇ ସୌନ୍ଦର୍ଯ୍ୟକୁ ପାନ କରୁଛନ୍ତି। ଇବ ଇବ ଏଇଭଳି ଭାବରେ ପାନ କରି ଆମେ ଯେମିତି ପାନ ପାନ କରୁଛେ ସେଭଳି କ'ଣ ପାନ କରୁଛନ୍ତି, ଇବ ସେଥିପାଇଁ ଶବ୍ଦ ବ୍ୟବହାର କରାଗଲା। ଚକ୍ଷୁରେ ଯେମିତି ସେ ତାଙ୍କ ରୂପକୁ ପାନ କରୁଛନ୍ତି, ଚକ୍ଷୁ ଭ୍ୟାଂ ପିବନ୍ତ ଇବ, ପୁଣି ସେହିଭଳି ଭାବରେ ଜିହ୍ୱାୟା ଲିହନ୍ତ ଇବ, ଜିହ୍ୱା ଦ୍ୱାରା ସେମାନେ ଭାବୁଛନ୍ତି ଭଗବାନ ସେ ଶରୀରକୁ ଟିକେ ଆସ୍ୱାଦନ କରିବେ, ଲେହନ କରିବେ, ଏଇଭଳି ଭାବରେ ତାଙ୍କର ମନ ହେଉଛି, ତାଙ୍କର ଭାବ ଏଇଟା, ଜିହ୍ୱା ଦ୍ୱାରା ଲେହନ କରିବେ। ଧ୍ରୁବ ମହାରାଜଙ୍କ ମଧ୍ୟ ସେଇ ଭାବ ଆସିଥିଲା, ଏବଂ ଚାରି କୁମାର ମଧ୍ୟ ବର୍ତ୍ତମାନ ଚାଲିଛନ୍ତି ଆମର ଯେଉଁ କଥା, ତାଙ୍କ ମଧ୍ୟ ସେଇ ଭାବ ଆସିଥିଲା ଭଗବାନ ରୂପ ଦେଖିକରି। ଜୁହାୟା ଲିହନ୍ତ ହେବ ନାସାଭ୍ୟାମ ଜିଘ୍ରନ୍ତ ହେବ, ଆମେ ଫୁଲଟା ବାସନା ହେଲେ ଶୁଙ୍ଘି ଦେଉଛେ, ଭଗବାନଙ୍କ ଶରୀରରୁ ସେ ବାସନା ଆସୁଛି, ଅନେକ ପ୍ରକାର ବାସନା ଆସୁଛି ଭଗବାନ ଶରୀରରୁ। ମୋତେ ଆଜି ସେଭଳିଆ ବାସନା ହେଉଥିଲା ଆଜି ସକାଳେ, ସେ ଯେଉଁ ରହିଛି କ'ଣ ନା କ'ଣ ଜୁହାରେ ଲିହନ୍ତ ହେଲା, ତାପରେ ନାସାଭ୍ୟାମ ଆଘ୍ରାଣ ଆଘ୍ରାଣ କରୁଛନ୍ତି ଯେମିତି ଜୁହାୟା, ତାପରେ ହଁ ନାସାଭ୍ୟାମ ଜିଘ୍ରନ୍ତ ଇବ, ନାସିକା ଦ୍ୱାରା ଏଇ ଜିଘ୍ରନ୍ତ ବା ଆଘ୍ରାଣ କରୁଛନ୍ତି ତାଙ୍କ ଶରୀର ଯେଉଁ ଭଗବାନ ରହିଛନ୍ତି, ମାନେ ତାଙ୍କର ଆମ ଭଗବାନଙ୍କର ଏ କଥା କ'ଣ କହିବା, ଭାଗବତ ବର୍ଣ୍ଣନା କରେ ଯେ ଋଷଭଦେବଙ୍କର କଥା, ଭଗବାନ ଜଣେ ଅବତାର, ଇଏ ସ୍ୱୟଂ ଭଗବାନ ଋଷଭଦେବଙ୍କ କଥା କୁହାଯାଇ, ତାଙ୍କର ଯେଉଁ ଯେତେବେଳେ ସେ ସନ୍ୟାସ ଲୀଳା ଦେଖାଉଥିଲେ, ଅବଧୂତ ଲୀଳା ପ୍ରକାଶ କରାଉଥିଲେ, ଅନ୍ୟମାନେ ଭାବୁଥିଲେ ଏ ଜଣେ ପାଗଳ, ଯଦିଓ ସେ ସମଗ୍ର ବିଶ୍ୱର ସମ୍ରାଟ ଥିଲେ, କିନ୍ତୁ ଯେତେବେଳେ ସିଏ ଏଇଭଳି ଭାବରେ ସନ୍ୟାସ ନେଇଗଲେ, ଅବଧୂତ ଲୀଳା ପ୍ରକାଶ କଲେ, ସମସ୍ତେ ଭାବିଲେ ଏ ପାଗଳ ଜଣେ, ସିଏ ଜାଣିପାରିଲେ ନାହିଁ ଇଏ ସେଇ ରାଜା ଥିଲେ ବୋଲି, ଯେଉଁ ଋଷଭଦେବ ସେ ଜାଣିପାରିଲେ ଚିହ୍ନିପାରିଲେ ନାହିଁ, ତେଣୁ ତାଙ୍କ ପ୍ରତି ସବୁ ପ୍ରକାର ଅତ୍ୟାଚାର କରୁଥିଲେ, କିଏ ଯାଇକି ଏମିତି ତାଙ୍କୁ ତାଙ୍କ ଉପରେ ପରିଶ୍ରମ ମଧ୍ୟ କରିପକାଉଥିଲେ, ଏଇଭଳି ଭାବରେ ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲେ। ତେଣୁ ସିଏ କ'ଣ କରୁଥିଲେ ନା, ତାଙ୍କର ନିଜ ବିଷ୍ଠାରେ ନିଜ ଶରୀରରୁ ବଢ଼େଇକି ରହୁଥିଲେ, ତେଣୁ ଆଉ କି ତାଙ୍କ ପାଖକୁ ଯାଉନଥିଲେ, ତାଙ୍କୁ ଡିଷ୍ଟର୍ବ କରୁନଥିଲେ। କିନ୍ତୁ ସେ ବିଷ୍ଠା ହେଉଛି କିଭଳି ଭାବରେ ନା, ଦଶ ଯୋଜନ, ଦଶ ଯୋଜନରେ କେତେ ହେବ, ଦଶ ଇଣ୍ଟୁ ଆଠ ଅଶୀ ମାଇଲ, ଇଣ୍ଟୁ 120 କିଲୋମିଟର, ଏଠୁ କେତେ ବାଟ ହେବ ବୁର୍ଲାରୁ, ବୁର୍ଲାରେ ଢାକୁ ବଲା ସେତିକି ବାଟ ମଧ୍ୟ ବାସ ହେଉଥିଲା, ଦଶ ଯୋଜନ ବାସ ହେଉଥିଲା ଭଗବାନ ବିଷ୍ଠାର, ଏଇଭଳି ଭାବରେ ରହିଛି। ଯାହା ବି ହଉ, ସେତିକି ଯେଉଁ ବାସ ହେଉଥିଲା, ଆଉ ଭଗବାନ ଏଠି ସ୍ୱୟଂ ରହିଛନ୍ତି ସେଠି, ତାଙ୍କର ବାସନା କଥା କ'ଣ କହିବା, ତେଣୁ ଜିଘ୍ରନ୍ତ ହେବ, ଯେମିତି ସେମାନେ ନାସାରେ ଆଘ୍ରାଣ କରୁଛନ୍ତି ଭଗବାନର ଶରୀରରୁ ଯେଉଁ ଯେଉଁ ସୁଗନ୍ଧି ଆସୁଛି ଶରୀରରୁ, ଏବଂ ବାହୁ ବି ସିଶ୍ରାନ୍ତ, ବାହୁ ଦ୍ୱାରା ତାଙ୍କୁ ଆଲିଙ୍ଗନ କରିବା ପାଇଁ ତାଙ୍କର ମନ ହେଉଛି, ଶ୍ରୀଶ୍ରାନ୍ତ ଆଲିଙ୍ଗନ କରବନ୍ତ ଇବ, तत् रूप गुण माधुर्य प्रागर्भ्य प्रागर्भ्य स्मारिता इव तांकर जो रूप गुण माधुर्य प्रागर्भ प्रागर्भ कहले सुंदर भाव जो कथा सब रही भगवान वचन ये सब स्मारिता ये सब स्मरण करुछंती स्मारिता इव तांकु देखिकिरी स्मरण प्रत्यक्ष तयो रूपं प्रत्यक्ष भाव रूप को देखुछंती गजदंता आदि युक्त गुणा गजदंत धारण करिसंदी ए गुण तांक रहिछि सूर्योदय तांकर जो सेथुर जणा पड़त तांकर वीरता केते सूर्योदय माधुर्यं माधुर्य किबड़ी भाव ना हसित आलापादि भगवान जो भाव हसुचंती आगुरी जहाँ सहित सब आलाप करुथिले से कथा सब स्मरण करी प्रागर्भ्यं कहले धाष्ट्यं तेई स्मारिता स्मरण प्रापिता से स्मरण कले सब आगु शुणी ये कह परस्परम अन्योन्य निज निज भितर जमी आम फूलगंथाणी मान निज निज भर कथा से परस्परम अन्योन्य से कौन यथा दुष्ट जहाँ बर्तमान देखिले देखुं भगवान रूप एवं यथा श्रुत जहाँ शुणी विक्रेतु कामा खेल गोप कन्या मुरारी पादार्पित चित्त वृत्ति दध्यादिकं मोहवशाद वोचत् गोविंद दामोदर माधवेति जितेबड़े वृंदावन सब जाती गोपी मैने दधि आदि बिकापाई सब कथा कहती भगवान को आज ये लीला है सब लीला कले तांबुली माने जो माने तांबूल बिकाप जाती ये सब भगवान कथा सब शुणुले से मथुरावासी मैंने शुणुले आज देखुं भगवान रूप इत्यादि भगवान सुरता वीर्यता इत्यादि देखुं तेणु यही भाव यथा दृष्ट यथा श्रुत दृष्ट कहे धनुभंगा आदि जो धनु भांगी देते सब बस्ती से मथुरावासी मैंने सब देखुले भगवान किभ धनु भांगी देखा देखिथिले श्रुतं कहले गोवर्धन धारण आदि सात दिन धरी भगवान गोवर्धन धारण करते तत्त अनतिक्रम्य तदनुरूपम इत्यर्थ यू लीला कहीं करें ना अनतिक्रम्य उचु तर बर्तमान कथा आरंभ कले सब कथा आरंभ करवा आम कितना कथा को बंद करवा आम समय हो गला कथा आरंभ हम आम कथा विश्राम दवा तेणु ये विश्वनाथ चक्रवर्ती ठाकुर भाषा कहते पीबंतम इव इत्यादि नयन विस्तार नयन को विस्तार नयन नयन तक विस्तारित हो जा दर्शन करने चक्षु खोली जाऊँ मैंने आश्चर्य हो रूप नयन विस्तारित हो जाऊँ रसना चालन चालन रसना जिह्वा तर चालित हो जाऊँ भगवान को लेहन करने शरीर को प्रफुल्ल नासा नासा मध्य प्रफुल्ल हो जाऊँ प्रफुल्लित हो जाऊँ नासा आशा श्वास ग्रहण बा ग्रहण श्वास ग्रहण जो श्वास नौ निश्वास नौ नौ प्रफुल्ल नासा प्रफुल्ल नासा कते ये नौ सुभाषित नौ से तापर कौन हो ना निश्वास प्रफुल्ल नासा श्वास ग्रहण बाहु प्रसारण लिंग ज्ञापिता अर्थ बाहु जमी खोली जाऊँ आलिंगन करने बाहु एम उद्यत हो जाऊँ भाव समस्त अवस्था होत्यर्थ दृष्ट कहले धनुभंगा आदि श्रुत कहले गोवर्धन धारण आदि तत्त अनतिक्रम्य उचु यू कई लीला कई करें ना ये लीला विलक्षण तेणु रूपाणी सामत्व रक्त दंतपाणी तो दिन ये रूप साम रूप से ये जो रक्त सब लगी दाती हाथी दातरु सब रक्त सब बाहर दंतपाणी ना तो ଭଗବାନ ସେ ଦନ୍ତକୁ ଧାରଣ କରିଛନ୍ତି, ଦନ୍ତପାଣି ଚକ୍ରପାଣି ଆଜି ଦନ୍ତପାଣି ହୋଇଯାଇଛନ୍ତି, ବା ବେଣୁପାଣି ଆଜି ଆମର ପାଣି ହେବ ବି ବାହାରେ ମଧ୍ୟ ବହୁତ ପାଣି ବର୍ଷା ହେଉଛି, ଇନ୍ଦ୍ର ମଧ୍ୟ ବହୁତ ପାଣି ପକାଉଛନ୍ତି, ତେଣୁ ଆଜି ଭଗବାନଙ୍କର ପାଣି ଏଭଳି ଭାବରେ ରହିଛି, ଦନ୍ତପାଣି ଏହି ସୌନ୍ଦର୍ଯ୍ୟ ଭଗବାନ ରୂପ ରହିଛି, ରୂପାଣୀ ଶ୍ୟାମତ୍ଵ ଭଗବାନ ଶ୍ୟାମ ରୂପରେ ସେ ଯେଉଁ ରକ୍ତବର୍ଣ୍ଣ ସବୁ ରହିଛି ଦାନ୍ତରୁ ପଡ଼ୁଛି ହାତୀ ଦାନ୍ତରୁ, ଆହୁରି ସୌନ୍ଦର୍ଯ୍ୟ ବଢ଼ିଯାଉଛି ଭଗବାନଙ୍କର, ଶ୍ୟାମତ୍ଵ ରକ୍ତ ଦନ୍ତ ପାଣିତ୍ଵ ଇଦିନି ଗୁଣା, ଗୁଣା କ'ଣ ନା ସୌର୍ଯ୍ୟୋଦୟ, ସୌର୍ଯ୍ୟୋଦୟ ଭଗବାନ ଯେଉଁ ଦନୁଭଙ୍ଗ କଲେ ଇତ୍ୟାଦି ତାଙ୍କ ବୀରତା ପ୍ରଦର୍ଶନ କଲେ, ଇଏ ତାଙ୍କର ଗୁଣ। ମାଧୁର୍ଯ୍ୟାଣୀ, ମାଧୁର୍ଯ୍ୟାଣୀ କହିଲେ ହସିତା ଅପାଙ୍ଗ ଅର୍ପଣାଧିନୀ, ସେ କେବଳ ସେଠି ସ୍ମିତା ହାସ୍ୟ କରୁଛନ୍ତି ଭଗବାନ, ଏବଂ ଚକ୍ଷୁରେ ମଧ୍ୟ ଅନ୍ୟମାନଙ୍କ ସମସ୍ତଙ୍କୁ ଚକ୍ଷୁରେ ମଧ୍ୟ ଇସାରା କରୁଛନ୍ତି, ଇସାରା ପାଇଲି ବନ୍ଧୁ ଯେଉଁ କହନ୍ତି ଗୋଟେ ଗୀତ ଅଛି, ଅଳପ ହସରେ ଅନେକ ଆଶାର ଇସାରା ପାଇଲି ବନ୍ଧୁ, ସେଇଭଳିଆ ଭଗବାନ ସମସ୍ତଙ୍କର ବନ୍ଧୁ, ଆମ ବିନା ବନ୍ଧୁ ଆର୍ କିଏ ଅଛି ତୁମର, ତେଣୁ ସମସ୍ତେ ନିଜ ଜନ, ଭଗବାନଙ୍କର ନିଜ ଜନ ସମସ୍ତେ, ଭଗବାନ ମଧ୍ୟ ତାଙ୍କୁ ସେଇଭଳି ଭାବରେ ବ୍ୟବହାର କରୁଛନ୍ତି। କୁହାଗଲା ହସିତା ଅପାଙ୍ଗ ଅପାଙ୍ଗର୍ପଣା ଦିନି, ଚକ୍ଷୁ ଭୃଳତା ଇତ୍ୟାଦି କମ୍ପନ ମାଧ୍ୟମରେ ତାଙ୍କ ସହିତ ଭାବର ପ୍ରେମର ବ୍ୟବହାର ହେଉଛି, ଭାବର ଆଦାନ ପ୍ରଦାନ ହେଉଛି। ପ୍ରାଗଳଭ୍ୟାନୀ, ପ୍ରାଗଳଭ୍ୟାନୀ କହିଲେ ଧନୁଭଙ୍ଗାଦି ସୁ ସୁ କୁଣ୍ଠତ୍ୱାନୀ, ତାର ଅର୍ଥ କ'ଣ, ଧନୁଭଙ୍ଗାଦି ସୁ ଅକୁଣ୍ଠତ୍ୱାନୀ, ଧନୁଭଙ୍ଗ ଯେଉଁ ଭଙ୍ଗ କଲେ କୌଣସି ତାଙ୍କର ଭୟ ନାହିଁ, ଏଭଳି ଭାବରେ ବାଇଁ ହାତ କା ଖେଳ ଭଳି ଭାଙ୍ଗି ଦେଇଥିଲେ। ତେଇଶ ତତ୍ ପ୍ରଭାଦିନ, ତାଙ୍କର ଯେଉଁ ଆଲୋ ଯେଉଁ ଆସୁଛି, ତାଙ୍କର ଯେଉଁ ରୂପ ମାଧୁରୀ ଯାଇଛି, ପ୍ରଭା ପ୍ରଭାଦିନ କହିଲେ ତାଙ୍କର ଯେଉଁ ତେଜ ଆସୁଛି, ଏଇଟାକୁ ଶ୍ରୁତାନ ଏଇଟାକୁ ଶୁଣିଛନ୍ତି ଏବଂ ସ୍ମାରିତା ବର୍ତ୍ତମାନ ସେ ସବୁ ସ୍ମରଣ କରୁଛନ୍ତି। ଇବ ଇତି ଅନାଧିକାରାର୍ଥମ, ଅନାଧିକାର ମାନେ କହିଲେ ଭଗବାନଙ୍କର ଆଉ ଯେଉଁ ସବୁ କଥା ରହିଲା କ'ଣ ନା ରାସଲୀଳା ଇତ୍ୟାଦି, ସେ ତାଙ୍କର ଅଧିକାର ନାହିଁ, ତେଣୁ ସେଇଟାକୁ ଏଠି ବର୍ଣ୍ଣନା କରାଗଲା ନାହିଁ। ରାସାଦି ଲୀଳାକୁ ସମସ୍ତଙ୍କର ଅଧିକାର ନାହିଁ ବର୍ଣ୍ଣନା କରିବା ପାଇଁ, ତେଣୁ ଏଠି ତାଙ୍କର ବିଷୟରେ କୁହାଗଲା ନାହିଁ, ତାଙ୍କ ମନେ ଥିଲେ ମଧ୍ୟ ସେଇଟାକୁ ସେ ପ୍ରକାଶ କରିନାହାନ୍ତି। ଏସବୁ ଆସିବ କଥା, ପରପର ସବୁ ଆସିବ, ତାଙ୍କର କଥା ଆରମ୍ଭ ହେଲେ ଆମର କଥା ବନ୍ଦ ହେବ, କାରଣ ଆମର ଆଉ ଗୋଟେ ରସ ଅଛି ବର୍ତ୍ତମାନ, ମହାପ୍ରସାଦ ରସ। ତେଣୁ ଏଠାରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କ'ଣ ନା ଭକ୍ତାନାଂ ପାନାଦିନାଂ ଚତୁର୍ଣ୍ଣା ଚତୁର୍ଥର ଶ୍ରେଷ୍ଠ ମହ। ଏଇ ଯେଉଁ କୁହାଗଲା ନା, ପ୍ରଥମେ ହେଲା କ'ଣ, ପ୍ରଥମେ କୁହାଗଲା ପିବନ୍ତ ଇବ ଚକ୍ଷୁର୍ଭ୍ୟାମ, ତାଠାରୁ ଶ୍ରେଷ୍ଠ ହେଉଛି କ'ଣ, ଲିହନ୍ତ ଇବ ଜିହ୍ୱାୟା, ତାଠାରୁ ଆହୁରି ଉନ୍ନତର ରସ ଆସ୍ୱାଦନ କରୁଛନ୍ତି ସେମାନେ, ଏବଂ ଜିଘ୍ରନ୍ତ ଇବ ନାସାଭ୍ୟାମ, ତାଠାରୁ ଆହୁରି ଉନ୍ନତର ରସ, ଏବଂ ଶ୍ରୀଷ୍ୟନ୍ତ ଇବ ବାହୁଭି, ସବୁଠାରୁ ଶ୍ରେଷ୍ଠ ଏଇ ରସ ସେମାନେ ପ୍ରାପ୍ତ ହେଉଛନ୍ତି, ଯଥୋତ୍ତର ଶ୍ରେଷ୍ଠ ସେହିପରି ଭାବରେ ବର୍ଣ୍ଣନା କରାଯାଉଛି। ତତ୍ର ଲେହନାଦିପି ଘ୍ରାଣସ୍ୟ, ଲେହନା ଠାରୁ ଘ୍ରାଣଟା, ଘ୍ରାଣ ନେଇ ଏକଦେବ ସ୍ୱତଃ ସର୍ବାଙ୍ଗ ମାଲାଦି ତତ୍ ପରିକରା ମଦାନୁଭାବାତ୍, ତେଣୁ ଏ ଯେଉଁ ଲେହନାଦି ଲେହନ ଯିବା ଦ୍ୱାରା ଲେହନ କରିବା ପାଇଁ ଚାହୁଁଛନ୍ତି, ତାଠାରୁ ଘ୍ରାଣ, ଘ୍ରାଣ କହିଲେ ଏ ଯେଉଁ ଆଘ୍ରାଣ କରୁଛନ୍ତି, ଘ୍ରାଣ ଏକ ଦେଇବ ସ୍ୱତଃ ଏକ ଘ୍ରାଣ ମାଧ୍ୟମରେ ସର୍ବାଙ୍ଗ ମାଳାଦି ତତ୍ ପରିକରା, ମାଳ ଇତ୍ୟାଦି ରହିଛି ନା ଭଗବାନଙ୍କର ମାଳା ଇତ୍ୟାଦି ରହିଛି ଶରୀରରେ, ତେଣୁ ପରିକରା ମୋଦ ଅନୁଭବାତ୍, ତେଣୁ ଏଇ ଯେଉଁ ଆଘ୍ରାଣ କରୁଛନ୍ତି ଭଗବାନଙ୍କର ଯେଉଁ ଶରୀରରୁ ସୁଗନ୍ଧ ଆସୁଛି, ତା ମାଳା ଇତ୍ୟାଦି ମଧ୍ୟ ରହିଛି, ସେଥିରୁ ମଧ୍ୟ ଆସୁଛି, ଆମର ମାଳାକାରମାନେ ଏଠି ସବୁ ମାଳା ଗୁଞ୍ଚୁଛନ୍ତି, ସେମାନେ ଯେଉଁ ଯେଉଁ ସୁବାସ ହେଉଛି ସେ ତାଙ୍କ ଘାନେ ନାଙ୍କରେ ପଶୁଛେ ନା ନାହିଁ, ଏଇଟାକୁ ଯେତେବେଳେ ଚତୁର୍କୁମାର କଥାକୁ ଆସିବ, ସେମାନେ ଯେତେବେଳେ ତାଙ୍କ ନାସାରେ ପ୍ରବେଶ କଲା ସେମାନେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ। ଆଜି ସେହି ବର୍ତ୍ତମାନ ସେଠିକା ଷ୍ଟାଡ଼ିୟମରେ ରଙ୍ଗଶାଳାର ଯେଉଁ କଥା ଚାଲିଛି, ରଙ୍ଗଶାଳାରେ ଏଇଭଳି ଭାବରେ ତାଙ୍କର କଥା ଆରମ୍ଭ ହେବ। ଆମର କଥାକୁ ଏଠି ବିଶ୍ରାମ ଦେବା, କାହାର କି ଯଦି ପ୍ରଶ୍ନ ନାହିଁ, ଛୋଟ ବଡ଼ ବା କିଛି ପ୍ରଶ୍ନ ନାହିଁ, ତାର ଆମେ କଥାକୁ ଏଠି ବିଶ୍ରାମ ଦେବା। ସମୟ ହେଇଗଲା, ଠିକ୍ ଅଛି। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମବେଦ ଗୌରଭକୁନ୍ଦ କି, କ'ଣ ଫୁଲ ଗୁନ୍ଥାଳି ବୃନ୍ଦ କି, ତାହି ଗୌର ପ୍ରମାନନ୍ଦେ। ଫୁଲ ଗୁନ୍ଥାଳି ବୃନ୍ଦ ହେଉଛନ୍ତି ଆମର ଶ୍ରୋତାବର୍ଗ, ଆଉ ତ କେହି ନାହାନ୍ତି, ଆଉ କେହି ଭକ୍ତ ନାହାନ୍ତି, ତେଣୁ ତାଙ୍କୁ ଯଦି ପ୍ରଶଂସା ନ କରିବା।